श्रीमद्भागवतम दशम स्कंद 46 अध्याय श्लोक 45 10 46 45 तादीप दीप्तेर मणिभीर विरेजो तादीप दीप्तेर मणिभीर विरेजो रज्जो विकर्षत् भुज कंकण स्रजः चलन नितंब स्तनहार कुंडला द्विषत् कपोलारुणकं कुमाननः तादीपदीप्तैर्मणिभिर्विरेजो रज्जो विकर्षाद् भुजकङ्कणस्रजः चलन् नितम्बास्तनहारकुण्डला द्विषत् कपोलारुणकुङ्कुमाननः तादीपदीप्तैर्मणिभिर्विरेजो रज्जो विकर्षाद् भुजकङ्कणस्रजः चलन् नितम्बस्तनहारकुण्डला द्विषत् कपोलारुणकुङ्कुमाननः तादीपदीप्तैर्मणिभिर्विरेजो रज्जो विकर्षाद् भुजकङ्कणस्रजः चलन् नितम्बस्तनहारकुण्डला द्विषत् कपोलारुणकुङ्कुमाननः तादीपदीप्तैर्मणिभिर्विरेजो रज्जो विकर्षाद् भुजकङ्कणस्रजः चलन् नितम्बस्तनहारकुण्डला ମାତୃବୃନ୍ଦକୁ ଆମେ ଆମର ଭାଗବତ କଥାକୁ ସ୍ୱାଗତ ଜଣାଉଛୁ। ଆମର କଥା ପ୍ରକୃତରେ ଚାଲିଛନ୍ତି ନନ୍ଦଗ୍ରାମରେ, ସେଦିନ ରାତିରେ ତା ରାତ୍ରି ସେ ରାତ୍ରିରେ ନନ୍ଦ ଏବଂ ଯଶୋଦା ରନ୍ଧନ କରୁଛନ୍ତି, କୃଷ୍ଣଙ୍କର ଲୀଳାକୁ ସ୍ମରଣ କରୁଛନ୍ତି, କହୁଛନ୍ତି ଏବଂ ଉଦ୍ଧବ ସେ କଥା ଶୁଣୁଛନ୍ତି। ଏଇଭଳି ଭାବେ ରାତି ପାଇଗଲା, ଗତକାଲି ଆମେ ସେଇଟା କହିଥିଲେ, ରାତି ପାଇଗଲା। ତେଣୁ ସକାଳୁ ଯେତେବେଳେ ହେଲା ସବୁ ଦୀପ ଲଗେଇକିରି ଗୋପୀମାନେ ସବୁ ଦଧିମନ୍ଥନ କରୁଛନ୍ତି। ଆମେ କଥାକୁ କାଲି ଏଇଠି ବିଶ୍ରାମ ଦେଇଥିଲେ, ଦଧିମନ୍ଥନ ଯେଉଁ ହେଉଛି, ତେଣୁ ଏଇଥିରେ ଆମେ ବୁଝିବାକୁ ପଡ଼ିବ ଯେ ଉଦ୍ଧବ ଯେଉଁ ଶୁଣୁଥିଲେ କଥା, ସେଠି ଉଦ୍ଧବ ସେଠି ବନ୍ଦ କରିଦେଲେ କଥା, ବନ୍ଦ କରି ସେ ଆସିଲେ, ବାହାରକୁ ଗଲେ, ସିଏ ମଧ୍ୟ ଯିବେ ଶୌଚ ହେବେ ଇତ୍ୟାଦି, ଯମୁନାକୁ ଯିବେ, ଯମୁନାରେ ଶୌଚ ହେବେ। ତେଣୁ ଯେତେବେଳେ ଯାଉଛନ୍ତି ବାଟରେ ସବୁ ଦେଖୁଛନ୍ତି ଏଇଭଳି ଭାବରେ ଦୀପ ସବୁ ଲାଗିଛି, ତା ଦୀପ ଦୀପ୍ତେଇ ଆଲୋକିତ ହୋଇଯାଉଛି ଦୀପମଣ୍ଡଳ, ତା ମାନେ ଅନ୍ଧକାର ରହିଛି, ଆଲୋକରେ ଦିବସ ଆଲୋକରେ ଯଦି ଲାଇଟ୍ ଲାଗିବ କିଛି ଦିଶିବ ନାହିଁ। ତେଣୁ ଏ ଗୋଟେ ଶ୍ଳୋକ ଅଛନ୍ତି ଭାଗବତରେ, ଭଗବାନଙ୍କ ଲୀଳା ଯେଉଁ ରହିଛି, ଚିତ୍ ଜଗତରେ ଯେତେ ଶୋଭିତ ନୁହନ୍ତି, ଭୌତିକ ଜଗତରେ ଆହୁରି ଅଧିକ ସୁବିଧା ହୁଅନ୍ତି। ସେ ଯେମିତି ଉଦାହରଣ ଦେଇଛନ୍ତି ଆମର ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର, ଯେମିତି ଆମର ଦେଖିବା ହୀରା, ହୀରାଟା ଯଦି ରଜତ ପାତ୍ରରେ ରହିବ, ଗୋଟେ ହୀରାଟା ଧଳା, ରୂପାର ପାତ୍ର, ରୂପା ପାତ୍ର ବି ଧଳା ରହିଲେ ମଧ୍ୟ ସେ ଆଉ ସେତେ ଉଜ୍ଜ୍ୱଳ ଦେଖାଯିବ ନାହିଁ। କିନ୍ତୁ ଯଦି ଗୋଟେ ନୀଳ କାଚ ପାତ୍ରରେ ଯଦି ଗୋଟେ ହୀରାଟି ରଖାଯିବ, ତାହେଲେ ତାହାର ଯେଉଁ ଦୀପ୍ତି ପ୍ରକାଶିତ ହେବ, ସେହିଭଳି ଭାବରେ ଭଗବାନଙ୍କର ଯେଉଁ ଲୀଳା ବୈକୁଣ୍ଠ ଲୋକରେ ଯେତେ ଶୋଭିତ ହୁଅନ୍ତି ନାହିଁ, ସିଏ ଭୌତିକ ଜଗତରେ ଅଧିକ ଶୋଭିତ ହୁଅନ୍ତି। ଦିବସର ଆଲୋକରେ, ସୂର୍ଯ୍ୟ ଆଲୋକରେ ଏଇ ଯେଉଁ ଆମର ଷ୍ଟ୍ରିଟ୍ ଲାଇଟ୍ ଲାଗିଛି, ତା'ର କ'ଣ କିଛି ନିଷ୍ପ୍ରଭ ଦେଖାଯାଏ। ତେଣୁ ଏ ଦୀପ ଲାଇଟ୍ ଲାଗିଛି, ଦୀପର କ'ଣ ଏତେ ଶୋଭିତ ହେବ, ଦୀପ୍ତମନ୍ତ କେମିତି ହେବ? ତା'ମାନେ ସେଠି ଅନ୍ଧକାର ରହିଛି, ରାତି ପାଇନାହିଁ, ଅନ୍ଧକାର ରହିଛି ଭୋର ସମୟ। ତେଣୁ ସେହି ଦୀପରେ ଦୀପ୍ତେଇ ମଣି ଭି ବିରେଜୁ, ମଣି ମଣି ମଧ୍ୟ ସେ ଧାରଣ କରିଛନ୍ତି, ମଣି ସବୁ ଧାରଣ କରିଛନ୍ତି, ବିରେଜୁ ଏଇଭଳି ଭାବରେ ବହୁତ ମାନେ କ'ଣ ବିରାଜିତ ହୋଇଛନ୍ତି, ସୁଶୋଭିତ ହୋଇଛନ୍ତି ଗୋପୀମାନେ। ଏବଂ ରଜୁ ବିକର୍ଷତ, ରଜକୁ ସବୁ କରୁଛନ୍ତି ବିକର୍ଷତ, ଆକର୍ଷଣ ବିକର୍ଷଣ ଯଦି ଚାଲିବ, ତୁମେ ଦେଖିଛ ଦହିମନ୍ଥନ, ଦହିମନ୍ଥନ କଲାବେଳେ ଯେମିତି ଘସୁଥିବେ, ଟାଣୁଥିବେ ଟାଣୁଥିବେ, ସେଇଭଳି ଭାବରେ ଚାଲିଥିବ ରଜୁ ବିକର୍ଷତ। ଭୁଜ କଙ୍କଣ ଶ୍ରଦ୍ଧ, ଏଇ ଦେଖୁଛନ୍ତି ଆମେ ଏଠି ଜାଣିବା ଯେ ଉଦ୍ଧବ କେଉଁ ସ୍ତରରେ ଅଛନ୍ତି, ଆମେ ସେଇ ସ୍ତର ଦେଖି ସେଇ ଅନୁସାରେ ବୁଝିବା। ଆ ପରେ ଏକାଦଶ ସ୍କନ୍ଧରେ କୁହାଯିବ ଉଦ୍ଧବ କିଏ ନା, ଉଦ୍ଧବ ହେଉଛନ୍ତି ସିଏ ଯିଏକି ନ ଅଣୁମାତ୍ର ନ୍ୟୁନ, ଭଗବାନଙ୍କଠାରୁ ଅଣୁମାତ୍ର ନ୍ୟୁନ ନୁହନ୍ତି। କାହିଁକି ନା ଗୁଣେର ନାଦିତ ପ୍ରଭୁ, ଏଇ ତ୍ରିଗୁଣ ଦ୍ୱାରା ସେ ବାଧିତ ହୁଅନ୍ତି ନାହିଁ, ତ୍ରିଗୁଣର ଦ୍ୱାରା ସେ କ'ଣ ତାଙ୍କ ଉପରେ ପ୍ରଭାବ ପଡ଼େ ନାହିଁ, ତ୍ରିଗୁଣର ଉର୍ଦ୍ଧ୍ୱରେ ସିଏ, ଇଏ ହେଉଛନ୍ତି ଉଦ୍ଧବ। ତାଙ୍କର ଦର୍ଶନ ଆମ ଦର୍ଶନ ଭିତରେ ବହୁତ ତଫାତ୍ ରହିଛି, ଆମେ ଏହିସବୁ ଲୀଳାକୁ ବୁଝିବା ପାଇଁ ଏତେ ସହଜ ନୁହଁ। ସେଥିପାଇଁ ଆମର ଆଚାର୍ଯ୍ୟମାନେ ପ୍ରାର୍ଥନା କରନ୍ତି, ରୂପ ରଘୁନାଥ ପଦେ ହରିବେ ଆକୃତି ପଦେ ଆମ ବୁଝାବ ସେ ଯୁଗଲ କିରୀତି। ଯେଉଁ କବେ ଆମର ଯେଉଁ ରହିଛି ବିଷୟ ବାସନା କେବେ ତୁଚ୍ଛ ହେବ, ତାହେଲେ ଯାଇକିରି ଆମେ ବୃନ୍ଦାବନର କଥାକୁ ଆମେ ବୁଝିପାରିବା। ତେଣୁ ଉଦ୍ଧବ ଯେଉଁ ଦର୍ଶନ କରୁଛନ୍ତି ଆଉ ଆମ ଦର୍ଶନ ଭିତରେ ତଫାତ୍ ରହିଛି। ପ୍ରଥମ ସ୍କନ୍ଧ ଚତୁର୍ଥ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଯେତେବେଳେ ସୁଖଦେବ ଗୋସ୍ୱାମୀ ମାଆଙ୍କର ଗର୍ଭରେ ପାଖାପାଖି 16 ବର୍ଷ ରହିଗଲେ, ତେଣୁ ଜନ୍ମ ହେଲେ ତ ସାଙ୍ଗେ ସାଙ୍ଗେ ଚାଲିଲେ ପ୍ରବଜା କରିବା ପାଇଁ ଚାଲିଲେ, ଏବଂ ତାଙ୍କ ପଛେ ପଛେ ତାଙ୍କର ପିତା ଯାଉଛନ୍ତି ଦ୍ୱୈପାୟନ ବାସ, ବ୍ୟାସଦେବ ଯାଉଛନ୍ତି, ବୃଦ୍ଧ ହୋଇଗଲେଣି ସେ, ଏଇ ପୁତ୍ର ନାମକରଣ ହେଇନି, ପୁତ୍ର ପୁତ୍ର ବୋଲି ଡାକିକି ଯାଉଛନ୍ତି, ତାଙ୍କ ପଛରେ ଯାଉଛନ୍ତି, ପୁତ୍ର ଶୁଣୁନାହାନ୍ତି। ଏ ଶ୍ଳୋକଟି ଅଛି ପ୍ରଥମ ସ୍କନ୍ଧ ଚତୁର୍ଥ ଅଧ୍ୟାୟରେ, ଯେ ଯେତେବେଳେ ସେ ଯାଉଥିଲେ ସେହି ସମୟରେ ଗୋଟେ ମାନସରୋବର ରହିଥିଲା, ଗୋଟେ ସରୋବର ରହିଛି, ଅପ୍ସରାମାନେ ସବୁ ସ୍ନାନ କରୁଥିଲେ, ଅପ୍ସରାମାନେ ସବୁ ସ୍ନାନ ଉଲଗ୍ନ ହେଇ ସ୍ନାନ କରୁଥିଲେ। ସେହି ସମୟରେ ଏ ଯେତେବେଳେ ଗଲେ ଯାଉଛନ୍ତି ସୁଖଦେବ ଗୋସ୍ୱାମୀ ଯାଉଛନ୍ତି ଉଲଗ୍ନ, ଯୁବକ ବୟସ ଉଲଗ୍ନ, କିନ୍ତୁ ତାଙ୍କର କୌଣସି ଚିନ୍ତା ନାହିଁ, ଏ ସ୍ତ୍ରୀଲୋକମାନେ ସେଇଭଳି ଭାବରେ ସ୍ନାନ କରୁଛନ୍ତି। କିନ୍ତୁ ଯେତେବେଳେ ଦେଖିଲେ ବ୍ୟାସଦେବ ଆସୁଛନ୍ତି, ବୃଦ୍ଧ ବ୍ୟକ୍ତି ହେଲେ ମଧ୍ୟ ଯେତେବେଳେ ସେ ଆସୁଛନ୍ତି, ସେତେବେଳେ ସାଙ୍ଗେ ସାଙ୍ଗେ ସିଏ ତାଙ୍କର ବସ୍ତ୍ର ପରିଧାନ କଲେ। ଏ ଶ୍ଳୋକଟି ଭାଗବତ ପ୍ରଥମ ସ୍କନ୍ଧ ଚତୁର୍ଥ ଅଧ୍ୟାୟ ପଞ୍ଚମ ଶ୍ଳୋକରେ କୁହାଯାଇଛି, ଦୃଷ୍ଟ୍ୱା ଅନୁଜାନ୍ତମ୍ ଋଷିମ୍ ଆତ୍ମଜମ୍ ଅପି ଅନଗ୍ନମ୍ ଦେବ୍ୟ ହ୍ରିୟା ପରିଦଧୁ ନ ସୁତସ୍ୟ ଚିତ୍ରମ୍ ତଦ୍ଭିକ୍ଷ ପୃଚ୍ଛତମ ନୌ ଜଗଦୁସ୍ତ ବାସ୍ତି ସ୍ତ୍ରୀ ପୁଧା ନ ସୁତସ୍ୟ ବିଭିକ୍ତ ଦୃଷ୍ଟି। ଯାଉଛନ୍ତି ପୁଅ, ଯାଉଛନ୍ତି ପୁଅଙ୍କର ନାମକରଣ ହେଇନି, କ'ଣ ଡାକିବେ, ନାମକରଣ ହେଇନି, ଖାଲି ପୁତ୍ର ପୁତ୍ର ବୋଲି ଡାକୁଛନ୍ତି, ପୁଅ କିନ୍ତୁ ଶୁଣୁନାହାନ୍ତି, ପୁଅ ଆଗୁଆ ଆଗୁଆ ଚାଲୁଛନ୍ତି, ପିତା ପଛେ ପଛେ ଯାଉଛନ୍ତି। ଏଇଭଳି ଭାବରେ ଘଟଣା ଆମର ହେଇଛି, ଆମେ ଶୁଣୁନେ ଭଗବାନ କଥା, ଭଗବାନ ଆମ ପଛେ ପଛେ ଯାଉଛନ୍ତି, କି ଭଗବାନଙ୍କ ଅବତାର ସିଏ ବ୍ୟାସଦେବ ଭଗବାନଙ୍କ ଅବତାର, ସେ ପୁତ୍ର ପଛେ ପଛେ ଯାଉଛନ୍ତି କିନ୍ତୁ ପୁତ୍ର ଶୁଣୁନାହିଁ, ପୁତ୍ର ସାମାନ୍ୟ ପୁତ୍ର ନୁହଁ। ତାପରେ ସେ ଗୋଡ଼ି ଗୋଡ଼ିକି ଆସିବ, ମୋ ପିତା କାହାନ୍ତି, ମୋ ପିତା କାହାନ୍ତି, ମୋ ପିତା କାହାନ୍ତି କହିକି ଆସିକି ସେ ପହଞ୍ଚିବ ସେଠି ପାଖରେ। ଏବେ ପିତା ଯାଉଛନ୍ତି ପୁତ୍ର ପଛରେ, ପିତା ପୁତ୍ର ଶୁଣୁନାହାନ୍ତି, ଯାଇକି ଧ୍ୟାନ କରିବେ। ତେଣୁ ଆମେ ଭଗବାନଙ୍କୁ ଭୁଲି ଯାଇଛେ, ଆମେ ଧାଉଁଛେ ମାୟା ଜଗତକୁ ଭୋଗ କରିବା ପାଇଁ, ଭଗବାନ ପଛେ ପଛେ ଯାଉଛନ୍ତି ପୁତ୍ର ପୁତ୍ର ଏଇଭଳି ଭାବରେ, ଆମେ ଶୁଣୁନି କିଛି। ଯାଇ ହଉ, ଏଇଭଳି ଭାବେ ଦୁଷ୍ଟ ଅନୁଜାନ୍ତ ଋଷି ଆତ୍ମଜମ୍ ଅପି ଅନଗ୍ନମ୍, ଋଷି କହିଲେ ବ୍ୟାସଦେବ ଦେଖୁଛନ୍ତି, ଦୁଷ୍ଟ ସେ ଦେଖିଲେ ତାଙ୍କ ପଛରେ ଯେହେତୁ ଯାଉଛନ୍ତି, ପୁଅର ପଛରେ ଯାଉଛନ୍ତି ଅନୁଋଷି, ନିଜେ ଅନଗ୍ନ, କୌଣସି ମାନେ ନଗ୍ନ ନୁହନ୍ତି, ସେ ପରିଧାନ କରି ବସ୍ତ୍ର ପରିଧାନ କରିଛନ୍ତି। କିନ୍ତୁ ଦେବ୍ୟାର୍ ହିଓ ପରିଧଦୁ ନ ସୁତସ୍ୟ ଚିତ୍ରମ, ଦେବୀମାନେ ସବୁ ଯେଉଁ ରହିଥିଲେ ସ୍ନାନ କରୁଥିଲେ, ଉଲଗ୍ନ ସ୍ନାନ କରୁଥିଲେ, ସାଙ୍ଗେ ସାଙ୍ଗେ ବସ୍ତ୍ର ପରିଧାନ କଲେ ନ ସୁତସ୍ୟ। କିନ୍ତୁ ପୁଅ ଆଗରେ ପଢ଼େଇଲା, କିନ୍ତୁ ସେମାନେ କିଛି ନାହିଁ, ସେମାନେ ସେ ଶୁଗଲଗ୍ନ ସ୍ନାନ କରୁଥିଲେ। ଇଏ ଚିତ୍ରମ, ଇଏ ବହୁତ ଆଶ୍ଚର୍ଯ୍ୟ କଥା, ବ୍ୟାସଦେବ ଆଶ୍ଚର୍ଯ୍ୟ ହୋଇଗଲେ। ତାଦ୍ୱିକ୍ଷା ପୃଚ୍ଛେଦ ମୁନୋ ଜଗଦୁସ୍ତ ବାସ୍ତି, ତେଣୁ ମୁନି ପଚାରିଲେ ତାଙ୍କୁ, ଏ ଝିଅମାନେ ମୁନି ଜଗଦୁସ୍ତ ବାସ୍ତି, ମୋର ପୁଅ, ଯୁବକ ପୁଅ ଆଗରେ ଗଲା, ତୁମେ ସେଇଭଳି ଭାବରେ ସ୍ନାନ କରୁଛି, ମୁଁ ବୃଦ୍ଧ ବ୍ୟକ୍ତି, ମୁଁ ବସ୍ତ୍ର ପରିଧାନ କରିଛି, ମୁଁ ତୁମଠୁ ଅର୍ଚ୍ଚା କରୁନାହିଁ ମଧ୍ୟ, ତୁମେ ମୋତେ ଦେଖି ବସ୍ତ୍ର ପରିଧାନ କଲ, ଏ କ'ଣ କଥା ନା? ସ୍ତ୍ରୀ ପୁଂଭିଦା, ଆପଣଙ୍କର ରହିଛି ଚକ୍ଷୁରେ ମୁଁ ଜାଣିପାରିବୁ କ'ଣ କ'ଣ ଚିନ୍ତା କରୁଛନ୍ତି କିଏ, ସ୍ତ୍ରୀ ଲୋକମାନେ ଜାଣିପାରିବେ, ଆପଣଙ୍କର ଭେଦ ଦର୍ଶନ ରହିଛି, ଇଏ ସ୍ତ୍ରୀ ଇଏ ପୁରୁଷ ଭେଦ ଦର୍ଶନ ରହିଛି। କିନ୍ତୁ ନ ସୁତସ୍ୟ ବିଭିକ୍ତ ଦୃଷ୍ଟି, ଆପଣଙ୍କ ସୁତଙ୍କର ପୁତ୍ରଙ୍କର ସେସବୁ ଦୃଷ୍ଟି ନାହିଁ, ବିଭିକ୍ତ ଦୃଷ୍ଟି। ବିଭିକ୍ତ ଦୃଷ୍ଟି କହିଲେ ବହୁତ ବିଭିକ୍ତ ଅର୍ଥ କ'ଣ, ପୁତା, ପବିତ୍ର ଦୃଷ୍ଟି ତାଙ୍କର, ବିଭିକ୍ତ ପୁତା ପବିତ୍ର ଦୃଷ୍ଟି, ଆର ଅର୍ଥ ନୁହଁ ଯେ ଆଙ୍କର ଅପବିତ୍ର ଦୃଷ୍ଟି, ବ୍ୟାସଦେବଙ୍କର ଅପବିତ୍ର ଦୃଷ୍ଟି। ବ୍ୟାସଦେବ ଜଣେ ଭଗବାନଙ୍କର ଅବତାର, ରୂପନାଥ ମହାରାଜ ତାଙ୍କ ଭାବାର୍ଥରେ କହିଛନ୍ତି, ବ୍ୟାସଦେବ ମଧ୍ୟ ଭଗବାନ ସେ, କିନ୍ତୁ ସେ ଲୋକ ବ୍ୟବହାର ସବୁ ରହିଛି, ଲୋକ ବ୍ୟବହାର ଅନୁସାରେ ସେଇଟା କୁହାଯାଇଛି, ଏଇଟା ଏଇଟାକୁ ଏଇଭଳି ଭାବରେ ବୁଝିବାକୁ ପଡ଼ିବ। ତେଣୁ ସୁଖଦେବ ଗୋସ୍ୱାମୀ ସେହି ସ୍ତରର, ତାଙ୍କର ସ୍ତ୍ରୀ ପୁରୁଷ ଭେଦ ନାହିଁ। ଯେଉଁମାନେ ଆମର ମହା ପଣ୍ଡିତ ବୋଲି କୁହାଯାଏ, ଯେଉଁମାନେ ପଣ୍ଡିତ ସେମାନେ ଜାଣନ୍ତି ନାହିଁ ଏ ସ୍ତ୍ରୀ ଇଏ ପୁରୁଷ, ଏ କୁକୁର ଏ ଚଣ୍ଡାଳ, ଏ ବ୍ରାହ୍ମଣ ଇଏ ହସ୍ତି ହାତୀ, ଏସବୁ ନଥାଏ ପଣ୍ଡିତମାନଙ୍କର, ନଥାଏ ଅନ୍ୟମାନଙ୍କ କଥା କ'ଣ କହିବା, ସମଦର୍ଶୀନ ସିଏ, ଏ ପୁରୁଷ ଏ ସ୍ତ୍ରୀ ଭେଦ ନଥାଏ ତାଙ୍କର। ଭଗବାନ କହିଲେ ସେ କଥା ପଞ୍ଚମ ଅଧ୍ୟାୟରେ, କ'ଣ ନା, ବିଦ୍ୟା ବିନୟ ସମ୍ପନ୍ନ ବ୍ରାହ୍ମଣ କବି ଅସ୍ତିନୀ ସୁନିଚୈବ ସପାକେଚ ପଣ୍ଡିତା ସମଦର୍ଶୀନ, ତାଙ୍କର ଭେଦ ନଥାଏ, ଇଏ ବ୍ରାହ୍ମଣ ଇଏ ହାତୀ ଇଏ ଇଏ ପୁରୁଷ ଇଏ ସ୍ତ୍ରୀ ଏସବୁ ଭେଦ ନଥାଏ ସମଦର୍ଶନ। ସେ ସମଦର୍ଶନ କହିଲେ କ'ଣ, କେମିତି ସମଦର୍ଶନ କରିବେ, ସବୁ ଅଲଗା ଅଲଗା ସବୁ ରହିଛନ୍ତି, କେମିତି ସମଦର୍ଶନ କରିବେ ନା, ସେ ଆତ୍ମାର ଦର୍ଶନ କରୁଛନ୍ତି, ସିଏ ଭୌତିକ ଦର୍ଶନ କରୁନାହାନ୍ତି, ପରମାର୍ଥିକ ଦର୍ଶନ କରୁଛନ୍ତି। ଆତ୍ମା ସବୁଠାରେ ଆତ୍ମା ବିଦ୍ୟମାନ, ବିଭିନ୍ନ ରୂପରେ ବିଦ୍ୟମାନ, ଏହିଭଳି ଭାବରେ ସେ ଦୃଷ୍ଟି କରନ୍ତି। ଏବଂ ଚାଣକ୍ୟ ମୁନି ମଧ୍ୟ ସେ କଥା କହିଲେ, ପଣ୍ଡିତା ସମଦର୍ଶନ, ପଣ୍ଡିତା କିଏ ନା, ହଁ ଆତ୍ମବତ୍ ପର ଆତ୍ମବତ୍ ସର୍ବଭୂତି, ହଁ ପ୍ରଥମ ହେଉଛି କ'ଣ ନା, ମାତୃବତ୍ ପର ଦାରେଶୁ, ପର ସ୍ତ୍ରୀ ଦେଖିଲା ମାନେ ଆମର ଚିନ୍ତା ହେଉଛି କେମିତି ଆମେ ଉପଭୋଗ କରିବା, ଏଇ ଚିନ୍ତା, କାହିଁକି ଆମର ହେଉଛି ଉପଭୋଗ କରିବା ପାଇଁ ଚାହୁଁଛେ, ସବୁକିଛି ଆମେ ଉପଭୋଗ କରିବୁ, ସେଇଥିପାଇଁ ଆମେ ଆସିଛେ ଭୂତ ଜଗତକୁ ଆସିଛେ। ଏ ଉପଭୋଗର ଚିନ୍ତାଧାରା ଯଦି ନ ପର୍ଯ୍ୟନ୍ତ ଯେତେ ଦିନ ପର୍ଯ୍ୟନ୍ତ ନ ଯାଇଛି, ଆମେ ସେତେଦିନ ପର୍ଯ୍ୟନ୍ତ ଶାନ୍ତିପ୍ରାପ୍ତ ହୋଇପାରିବା ନାହିଁ। ଆମେ ଯେତେଦିନ ପର୍ଯ୍ୟନ୍ତ ଜାଣିନାହିଁ ଯେ ଭଗବାନ ହେଉଛନ୍ତି ଉପଭୋଗକାରୀ, ଆମେ ଉପଭୋଗକାରୀ ନୁହଁ, ସେତେଦିନ ପର୍ଯ୍ୟନ୍ତ ଆମେ ଉପଭୋଗ କରିପାରିବା ନାହିଁ, ଶାନ୍ତି ପାଇପାରିବା ନାହିଁ, ସୁଖ ପାଇପାରିବା ନାହିଁ। ତେଣୁ ଭଗବାନ ହେଉଛନ୍ତି ଉପଭୋଗକାରୀ, ଆମେ ଚାହୁଁଛେ କ'ଣ, ଅନ୍ୟ ସ୍ତ୍ରୀ ଦେଖିଲା ମାନେ ଆମେ ଚାହୁଁଛୁ ଉପଭୋଗ କରିବା, ଇଏ ମୋର ଉପଭୋଗ୍ୟା, ଏଇଭଳି ଭାବରେ ଚିନ୍ତାଧାରା ଆସିଯାଉଛି, ତାମାନେ ସେ ମୂର୍ଖ, ସେ ପଣ୍ଡିତ ହେଇନାହିଁ। ଯେ ପଣ୍ଡିତ ସେ ଦେଖିବ ମାତୃବତ୍ ପର ଦାରେଶୁ, ଅନ୍ୟ ସ୍ତ୍ରୀ ଦେଖିଲେ ମାଆଙ୍କ ଭଳି ବ୍ୟବହାର କରିବ, ସେଇଭଳି ଭାବରେ କ'ଣ ପର ଲୋଷ୍ଟ୍ରବତ୍ ପର ଦ୍ରବ୍ୟେଶୁ, ପରର ଦ୍ରବ୍ୟ ଗୋଟେ ସୁନା ମୋହର ଥିଲେ ମଧ୍ୟ ତାକୁ ଲୋଷ୍ଟ୍ର ମାନେ ପଥରର ଯେମିତି ମୂଲ୍ୟ ନାହିଁ, ସେଇଭଳିଆ ସୁନାର ତା ପାଇଁ ସେମିତି ମୂଲ୍ୟ ନାହିଁ, ଅନ୍ୟର ଦ୍ରବ୍ୟ ଆମେ ତା ପାଇଁ ଏଇଟା ଆମେ ତା ପାଇଁ ଲୋଭ କରିବା ନାହିଁ, ଏଇଭଳି ଭାବରେ ତାଙ୍କ ଧାରଣା ଆସିବ। ଏବଂ ଆତ୍ମବତ୍ ସର୍ବଭୂତେଷୁ, ଆମ ପାଇଁ ଆମର ଯେମିତି ଆଙ୍ଗୁଠିରେ କଟିଗଲେ କଟିଗଲେ କାଲି ଥିଲା ପ୍ରଭୁଙ୍କର ବାଣୀ ଥିଲା ସେ, ଆମ ଆଙ୍ଗୁଠିରେ ଯଦି କିଛି ଅସୁବିଧା ହୋଇଗଲା କଟିଗଲା ଆମେ ସବୁ ଭୁଲି ଯାଉଛେ, କେତେ କଷ୍ଟ ଆମର ଆଙ୍ଗୁଠି। କିନ୍ତୁ ଅନ୍ୟ ବେକରେ ଛୁରୀ ଚଳିଦେଲା ବେଳକୁ ଚିନ୍ତା ନାହିଁ, ଆନନ୍ଦରେ ହସି ହସିକି ଖାଇଦେଉଛେ ସେ ମାସକୁ। ଇଏ ହେଉଛି ପଣ୍ଡିତ, ଇଏ ହେଉଛି ପଣ୍ଡିତ, ଚାଣକ୍ୟ ମୁନି କହିଲେ, ପଣ୍ଡିତର ଭାଷ୍ୟ ଦେଲେ ବା ବ୍ୟାଖ୍ୟା କଲେ। ତେଣୁ ଭଗବାନ ମଧ୍ୟ ସେହି ସ୍ତରର, ଭାଗବତ ପ୍ରଥମ ସ୍କନ୍ଧ ଏକାଦଶ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଭଗବାନ ଯେତେବେଳେ ଫେରୁଛନ୍ତି ହସ୍ତିନାପୁରରୁ, ମହାଭାରତ ଯୁଦ୍ଧ ସରିଗଲା, ବହୁତ ମାସ ରହିଗଲେ ସେଠି, ତାପରେ ଯେତେବେଳେ ଫେରୁଛନ୍ତି ଅନେକ ମାସ ପରେ ଫେରୁଛନ୍ତି ସିଏ, ତାଙ୍କର 16,108 ରାଣୀ ରହିଛନ୍ତି ଦ୍ୱାରକାରେ, ତାଙ୍କୁ ଶଙ୍ଖନାଦ କରିଦେଲେ, ଦ୍ୱାରକାବାସୀମାନେ ସମସ୍ତେ ଆନନ୍ଦରେ ଅଧୀର ହୋଇକରି ନୃତ୍ୟ କରୁଛନ୍ତି, ତାଙ୍କୁ ସ୍ୱାଗତ କରୁଛନ୍ତି। ଏଇଭଳି ଭାବରେ ଯେତେବେଳେ ଭଗବାନ ପ୍ରବେଶ କଲେ ତାଙ୍କର 16,108 ରାଣୀଙ୍କ ପାଖରେ ମହଲରେ, କିଭଳି ତାଙ୍କର ମନର ଦଶା ଥିଲା ବ୍ୟାସଦେବ ରଚନା କରିଛନ୍ତି। ଏତତ୍ ଈଶନ ଈଶସ୍ୟ, ଭଗବାନଙ୍କର ଭଗବତ୍ତା ଏଇଭଳି ଭାବରେ, ପ୍ରକୃତି ସ୍ତୋବି ତତ୍ ଗୁଣେଇ, ପ୍ରକୃତିରେ ରହିଲେ ମଧ୍ୟ ସତ୍ୱ ରଜ ତମ ତିନି ଗୁଣରେ ରହିଲେ ମଧ୍ୟ ସେ ଗୁଣ ଦ୍ୱାରା ସେ ପ୍ରଭାବିତ ହୁଅନ୍ତି ନାହିଁ, ନ ଯୁଜ୍ୟତେ, ସେ ଗୁଣ ଦ୍ୱାରା ସେ ପ୍ରଭାବିତ ହୁଅନ୍ତି ନାହିଁ, କାମ କ୍ରୋଧ ଇତ୍ୟାଦି ଦ୍ୱାରା ପ୍ରଭାବିତ ହୁଅନ୍ତି ନାହିଁ, ସଦା ଆତ୍ମସ୍ଥିତି, ସବୁବେଳେ ସେ ଆତ୍ମସ୍ଥିତିରେ ଅଛନ୍ତି। ଏବଂ ଯଥା ବୁଦ୍ଧି ତଦାଶ୍ରୟ, ଯିଏ ତାଙ୍କର ଆଶ୍ରୟ ନେଇଛନ୍ତି ତାଙ୍କର ମଧ୍ୟ ସେହି ଅବସ୍ଥା, ତେଣୁ ଇଏ ଉଦ୍ଧବ ହେଉଛନ୍ତି ସେହି ଅବସ୍ଥାର ବ୍ୟକ୍ତି, ସୁଖଦେବ ଗୋସ୍ୱାମୀ ମଧ୍ୟ ସେହି ଅବସ୍ଥାର ବ୍ୟକ୍ତି, ଏସବୁ ହେଉଛନ୍ତି କ'ଣ ଆତ୍ମଚେତନାର ବ୍ୟକ୍ତି, ସେମାନେ ଆତ୍ମା ପରମାତ୍ମା ଭଗବାନ ଦର୍ଶନ କରୁଛନ୍ତି। ହଁ, ସେମାନେ ବହୁତ ଉନ୍ନତ ସ୍ଥିତିରେ ମହାତ୍ମା ସେମାନେ, ତେଣୁ ତାଙ୍କ ପାଖରେ ଯେଉଁ ଦର୍ଶନ କରୁଛନ୍ତି ଆମେ ସେଇଟା ବୁଝିପାରିବା ନାହିଁ, ଆମେ ଭୌତିକ ସ୍ତରରେ ରହିଛେ, ଆମେ ଚିନ୍ତା କରିବା ଅଲଗା, କିନ୍ତୁ ସିଏ ଚିନ୍ତା କରୁଛନ୍ତି ଏଇଭଳି ଭାବରେ ଦେଖୁଛନ୍ତି କ'ଣ ନା, ଚଳତ୍ ନିତମ୍ବ ସ୍ତନ ହାର କୁଣ୍ଡଳ, ତାଙ୍କର ସବୁ କ'ଣ ସେ ସବୁ ଚଳିତ ହେଉଛି ବା ଦୌଡ଼ୁଛି, କ'ଣ ସବୁ ଦୌଡ଼ୁଛନ୍ତି ନା ନିତମ୍ବ, ଏମିତି ଏମିତି ହେଉଛନ୍ତି ନା, ନିତମ୍ବ ଦୌଡ଼ୁଛି, ସ୍ତନ ମଧ୍ୟ ବିଚଳିତ ହେଉଛନ୍ତି, ହାର ଯେଉଁ ପକାଇଛନ୍ତି ଯେଉଁ କ'ଣ ହାର ବା ମାଳା ଯେଉଁ ପକାଇଛନ୍ତି ସେଇଟା ମଧ୍ୟ କ'ଣ ଚଳିତ ହେଉଛି, କୁଣ୍ଡଳ କାନରେ କୁଣ୍ଡଳ ଲଗାଇଛନ୍ତି, କୁଣ୍ଡଳ ଦ୍ୱିଶତ ଦ୍ୱିଶତ କହିଲେ କୁଣ୍ଡଳ ଯେଉଁ ଲଗାଇଛନ୍ତି ସେ କୁଣ୍ଡଳ ଦ୍ୱାରା ତାଙ୍କର କପଡ଼ର ବା ଗଣ୍ଡଦେଶ ଯେଉଁ ଗାଲ ରହିଛି ଗାଲର ପ୍ରଭା ଆହୁରି ଅଧିକ ହୋଇଯାଉଛି, ଲାଇଟ୍ ଲାଗିଛି, ଦୀପ୍ତି ଦୀପ୍ତି ତା ଦୀପ ଦୀପ୍ତା କହିଛି, ସେଇଭଳି ଭାବରେ ତାଙ୍କ ରୂପ ସୌନ୍ଦର୍ଯ୍ୟ, ଇଏ ହେଉଛି ତାଙ୍କ ରୂପ ସୌନ୍ଦର୍ଯ୍ୟ, ଏଇଟା ଆମେ ଦେଖିପାରିବା ନାହିଁ, ଏଇଟା ଆମେ ଦେଖି ଆମେ ଭୌତିକ ସ୍ତରରେ ଥିଲେ ଏଇଟା ବୁଝିପାରିବା ନାହିଁ, ଯେଉଁମାନେ ସେ ସ୍ତରକୁ ଗଲେଣି ସେମାନେ ତାଙ୍କ ସୌନ୍ଦର୍ଯ୍ୟକୁ ବୁଝିପାରିବେ। ଏଇସବୁ ସୌନ୍ଦର୍ଯ୍ୟ, ସୌନ୍ଦର୍ଯ୍ୟ କ'ଣ, ସୌନ୍ଦର୍ଯ୍ୟ କ'ଣ କ'ଣ ସ୍କିନ୍ ଡିପ୍ ନା କ'ଣ, ଗୋଟେ ଚର୍ମରେ ଯେଉଁ ଗୋରା କଳା ଇଏ ତ ସୌନ୍ଦର୍ଯ୍ୟ, ସୌନ୍ଦର୍ଯ୍ୟ କ'ଣ, କୋଇଲି କ'ଣ ଦେଖିବା ପାଇଁ ସୁନ୍ଦର, ତାହାର ରୂପ ଯେଉଁ ରହିଛି ତାର ଯେଉଁ ସ୍ୱର ରହିଛି ସ୍ୱରରେ ତାର ସୌନ୍ଦର୍ଯ୍ୟ ଆସିଲା, ଏହିଭଳି ଭାବରେ କଥା କୁହାଯାଏ। ଆମର ସୌନ୍ଦର୍ଯ୍ୟ କ'ଣ ନା, ଭଗବାନଙ୍କର ଭକ୍ତ ହେଲେ ସେ ଶୋଭିତ ହୋଇଯିବେ, ଭଗବାନଙ୍କର ଯଦି ଭକ୍ତ ହୋଇଗଲେ ସେ ଅତ୍ୟନ୍ତ ଶୋଭିତ ଦେଖାଯିବେ, ତେଣୁ ଇଏ ଭଗବାନ ସେ ଭକ୍ତ, ଗୋପୀମାନେ ଭଗବାନ ଭକ୍ତ, ବର୍ତ୍ତମାନ ଆସୁଛନ୍ତି ସକାଳ ରାତି ପାଇଲେ ସେ କହିବେ, ରାତି ପାଇଗଲାଣି ବର୍ତ୍ତମାନ କହିବେ, ସନ୍ଦେଶ ଦେବେ, ଭଗବାନ ସନ୍ଦେଶ ଦେଇଛନ୍ତି, ସନ୍ଦେଶ ପ୍ରଦାନ କରିବେ, ସେ ଗୋପୀମାନଙ୍କୁ ଦେଖୁଛନ୍ତି, ଗୋପୀମାନଙ୍କ ସୌନ୍ଦର୍ଯ୍ୟ ସେ ଦେଖୁଛନ୍ତି, କେତେ ସୁନ୍ଦର ଦେଖାଯାଉଛନ୍ତି ସିଏ, ଏ ଭଗବାନ ପ୍ରତି ଭକ୍ତି ବଢ଼ୁଛି, ଏଇଟା ଏଇ ସୌନ୍ଦର୍ଯ୍ୟ ଦେଖି ଭଗବାନ ଭକ୍ତି ବଢ଼ିବ, କିନ୍ତୁ ଆମେ ଯେଉଁ ସୌନ୍ଦର୍ଯ୍ୟ ଦେଖିଲେ ଆମେ ଭକ୍ତି କ'ଣ ହେବ, ଆମେ କାମ ଭାଗ ବଢ଼ିବ, ଆମ କାମ ଭାଗ ବଢ଼ିବ, ତେଣୁ ଏହିଭଳି ଭାବରେ ଦ୍ୱିଶତ କପୋଳ ଋଣ କୁଙ୍କୁମ ଆନନା, ଆନନ ଯେଉଁ ରହିଛି, ଆନନ ମୁଖ ଯେଉଁ ରହିଛି ସୁନ୍ଦର ମୁଖ, ଆନନ କୁଙ୍କୁମ କୁଙ୍କୁମ ଲଗାଇଛନ୍ତି ମଥାରେ, କୁଙ୍କୁମ ଲାଗିଛି, ସବୁ ଶୋଭିତ ହେଉଛି, ଟିକ୍ କରୁଛି, ଦୀପ୍ତିମନ୍ତ ହୋଇଯାଉଛି, ତେଣୁ ଏଇଭଳି ଭାବରେ ଦର୍ଶନ କରି କରି ଯାଉଛନ୍ତି, ଶୌଚ କରିବା ପାଇଁ ଯିବେ, ଯମୁନା ନଦୀକୁ ଯିବେ ଶୌଚ କରିବା ପାଇଁ ଯାଉଛନ୍ତି। ଏ ଶ୍ଳୋକର ଭାଷ୍ୟରେ ବିଶ୍ୱନାଥ ଚତୁର୍ଥୀ ଠାକୁର କହୁଛନ୍ତି, ମଣିଭି ମାନେ ବହୁତ ବହୁତ ଗୋପୀମାନେ ଅଛନ୍ତି, ଗୋଟି ଗୋଟିକୁ ଯାଉଛନ୍ତି, ସିଏ ନନ୍ଦ ଗାଁ ରହିଛି, ସେ ଗାଁରେ ଯେଉଁ ରାଜା ନନ୍ଦ ରାଜାଙ୍କର ଘର ରହିଛି, ଆଉ ଚାରିଆଡ଼େ ସବୁ ଗୋପୀମାନେ ସବୁ ରହିଛନ୍ତି, ଗୋପାଳମାନେ ସବୁ ରହିଛନ୍ତି, ତେଣୁ ସେଇଠୁ ସେ ଯିବେ ନଦୀକୁ, ଯମୁନା ନଦୀକୁ ସ୍ନାନ କରିବା ପାଇଁ ଯିବେ, ତେଣୁ ସବୁ ଘର ଦେଇକି ପାସ୍ କରୁଛନ୍ତି, ଗୋପୀମାନଙ୍କୁ ଦେଇକି ପାସ୍ କରୁଛନ୍ତି, ତାଙ୍କ ଗୃହ ଦେଇକି ଯାଉଛନ୍ତି, ତେଣୁ ମଣି ଭି କଙ୍କଣ କିଙ୍କିଣିଆ ଆଦି ସବୁ ସ୍ଥିତି ତାଙ୍କର ସବୁ ରହିଛି, ମଣି ଧାରଣ କରିଛନ୍ତି, ମସ୍ତକରେ ମଣି ଧାରଣ କରିଥିବେ, କଙ୍କଣ ଇତ୍ୟାଦି ହସ୍ତରେ କଙ୍କଣ କିଙ୍କିଣୀ ଏସବୁ ଧାରଣ କରିଛନ୍ତି, ସେ ଶବ୍ଦ ମଧ୍ୟ ହେଉଛି, ଯେଉଁ କ'ଣ କରୁଛନ୍ତି ଯଦୁ ମନ୍ଥନ କରୁଛନ୍ତି, କାଚ ଝୁଣୁଝୁଣୁ ହେଉଛି, ଶବ୍ଦ ହେଉଛି, ଏସବୁ ଶବ୍ଦ ହେଉଛି, ବାଦ୍ୟ ବାଜୁଛି, ଭଗବାନ କୀର୍ତ୍ତନ କରୁଛନ୍ତି, ଭଗବାନଙ୍କ ନାମ ଜପ କରୁଛନ୍ତି, हरे कृष्णा 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 हरे हरे भगवान कर कीर्तन हेला बेले बाध्य जो बाजुची ये साहय करुची बाध्य बाजुची नृत्य होती यू साय कर भाव में गोपी मैने सब बाध्य बाजुची किंकिनी बाजुची सब बाजुची एवं से भगवान को गुणगान कर सौंदर्य ये हूँ सौंदर्य भक्त यही देखे सी देखे ना कौन स्थावर जंगम न देखे ना सी देखे भगवान को मूर्ति भगवान भक्त भगवान भक्त देखने भक्ति भाव आसव भक्ति कौन सब रही से सब भक्ति तु भक्ति तु परिजायते भगवत भक्ति हाँ भक्ति तु भगवत भक्त संगे न परिजायते आम केमी भक्ति पाइबा भगवत भक्त संग लाभ कले आम पाइबा नाइपर ना तेणु ये सब जो रजु विकर्षु ये जो रजु जो मंथन दधि कौन रजु रही विकर्षण करकर्षण विकर्षण टाणी जाऊ टाणी दे एम चलत आकर्षण विकर्षण ये कहुए विकर्षण छु भुजेशु कंकणान सक श्रेणी दासंग भाव सौंदर्य रही सब भुजरे कंकण धारण कर हार सब धारण कर चलत कंपमाना नितंबा ये सब चलित हो कुंडल कुंडल द्वारा जो कुंडल दौड़ी कपल रे बा गाल रे से प्रतिफलित होती करुची अरुण कुंकुम लाल कुंकुम धारण कर बाहुली लिकदेश उद्भूत तत् युक्ता ननपि जसा तीन थर कई भाव जो रही एकदश भूत कहले कौन बाहलिक देशजात अरुण पूर्वेर अरुणवर्णर कुंकुम लेपित मुख बाहलिक देशजात कौन मुझे बुझीपरि जाऊ भाव बहुत सुंदर देखा जाऊँगी गोटी गोटी कर पास कर नदी को जीवे देखी देखिया जाऊँगी ए श्लोक भाष्य पैंचाश श्लोक भाष्य सनातन गोस्वामी कहते विकर्ष दीति भुजानं कंकण सुजांच चलनं बाद्यं च सूचयति ये बाद्य बाजुची विकर्ष आकर्षण विषय जो हाथ जो रही काच सब रही रुंझुण होच रुंझुण हो बाद्य सूचना दौर सी गान कर उच्च स्वर गान कर उच्च स्वर गान आगे कहले यहाँ रज विकर्षण सम स्वेद बिंदु भा भाजत कपोला जो गाल रही कपल रही जो श्रम हो जो कौन जो रजु मंथन करजु द्वारा श्रम हो समय कौन ना स्वेद बिंदु आसुची स्वेद कौन झाल बाहर स्वेद सी ताद्वारा कपल गाल सब स्वेद बिंदु सब रही मोती भली भी लगू देखा जा भाव भ्राजत बहुत सुंदर देखा जाए तेणु परस्पर कह उद्गायति नाम रवींद्रलोचन ब्रजांगना दिवमस्पृशध्वनि दध्नाश्च निर्मांथम निर्मांथन शब्द मिश्रित निरस्यतजेन दिशाम मंगलम कौन उद्गायति उद्गायति कृष्णा उत्कीर्तन जोरे गान कर दधि मंथन कर दधि मंथन सहित से गान मिशि जाऊँगी अने मैंने डिस्टर्ब निजे शोबे से उद्गायती उच्च स्वर से गान करुले उद्गायती खाली गान कर उच्च स्वर से गान करुले आम जो भल लगे आम इच्छा हम जोरें गान करने मोर मन अच्छी जो स्कूटर चलाए जो कहीं न था जोर से गान हरे कृष्ण जोर ये करे से गोटे जोर से गान कले आनंद लगे सीधा आनंद लगे आउटर्ब साउंड स्कूटर साउंड चलती कहीं ना जोर से गान कले कहीं देखा ना आम अनुमान कहले लाज लगे कौन सब जोर से गान कले तार गोटे भावटा परिस्फुट हुए भावटा बाहरी पड़े जोर से गान कले
हरे कृष्ण हरे कृष्ण कृष्ण हरे 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 राम राम हरे हरे। उच्च संकीर्तन कर परल उपकार पर उपकार उच्च संकीर्तन हूँ आम जप कले आम निजपाई से उच्च संकीर्तन कले गच्छ लता कीट पतंग से माने कही पारे ना कि सुनिले तारा तरे सुनिले से माने तरी जिवे ए हरिनाम चिंतामणि एक कौन आजाद ठाकुर कौन महाप्रभु को तेणु ये जो गान कर नाम अरविंद लोचनम अरविंद लोचन कितने सुंदर तांकर मुख नयन रही अरविंद लोचन यू से नाम तांकर नाम गान कर कृष्ण नाम गान कर उद्गायति नाम अरविंद लोचनम ब्रजांगना दिवमश्रुषध्वनि ब्रजांगना मान जो गान कर दिवम दिवम कहले आकाश पर्यंत से अस्पृशत स्पर्श कर ध्वनि ये ध्वनिटा केवे नष्ट होना ध्वनि तरंग रही ध्वनि तरंग जहाँ कहुई बर्तमान आम शुणु गोटे कह भगवान कही जो कथा भगवदगीतार ज्ञान देते भौतिक जगत रही नष्ट हम ना कि एनर्जी किसी एनर्जी न कौन से एनर्जी ओनली ट्रांसफॉर्मेशन ट्रांसफॉर्मेशन वन फॉर्म टू अनदर साउंड एनर्जी जो रही कथा कही भगवान साधारण व्यक्ति किए नुहति भगवान कौन तेणु ये जो रही गान कर आकाश को जाओ दिवम आकाश अस्पृशत ध्वनि ये ध्वनि जाऊँगी भगवान को ध्वनि हूँ दिव्य तरंग आ जो भगवान को नाम गान कर भौतिक जगत ध्वनि नुह ये हूँ चीज जगत आसूची बोलो केरा प्रेम धन हरि नाम संकीर्तन बोलो केरा प्रेम धन हरि नाम संकीर्तन रति न जा मिल के निताय रति न जा मिल के रति आसुना गोलोक प्रेम धन हरिनाम संकीर्तन आम भौतिक जगत में आनंद रही चे ध्वनि को शुणुचे आनंद पाऊचे फिल्म गीत तादर क्विज चलती कौन से गीत किए कह है तू प्राइज प्राइज पाइल अन्य मैंने सब प्राक्ट कर गीत आम जो नुआ नुआ कलेज सब आस फिल्म फिल्म सब आसाला आम जो शुणुल से फिल्म गीत सब मन रखी दे फिल्म गीत सब मन रखी सी तापर सब आम जब ये धारा नुआस फिल्म गीत सब शुक्र जानते कौन जीवठ सका आरंभ कर राति पर्यंत चलती गीत कान कथ चलती भगवान कथ बाजुना अन्न कथ सब आसूसी बहुत कथ आसूँ समस्त घरे रेडियो बाजुला एवं टी बाजिगला जो कार ट्रेन जहाँ चल सब साउंड साउंड ध्वनि आसूसी कौन भगवत ध्वनि आसूना ये फिल्म गीत आसू सबू कौन से झूठी कहानी पे रोए प्रेम की झूठी कहानी पे रोए ये गीत ये प्राइज पाँच ये हूँ आलोचना हूँ सब समस्त चिंता कर आलोचना प्राइज दि जाऊँ लेखक हे के सुंदर लेखक के बढ़िया लेखक दि तक प्राइज ये बोलना के सुंदर कंठशिल्पी दि प्राइज दि ये बाजे बजेगा दि के भाव हजार हजार लोक सब कौन भगवान ठीक विच्युत हो जाऊँगी ये मायार वैभव ये सब मायार वैभव मायार वैभव ये भगवान ठीक भूली जावाई सब व्यवस्था कर मायार माया कही कौन भगवान ठीक आम कम भूली जावा ये मायार कार्य हूँ यहाँ भगवान तो आम भूलदेव तेणु ये जो भूलीगले एम निंदित होना एम प्रशंसित होूज पेपर तक ना बाहर प्रशंसित होती हजार हजार लोक सारे टी अटोग्राफ देदे अटोग्राफ आते नेकड़ ही बुलूं के सुंदर देखा जाए अटोग्राफ देदे फिलीम स्टार आप सेल्फी कितने तक सम्मान भागवत कहगला पुरुष संस्कृत पुरुष पशु इन सब पशु
କିନ୍ତୁ ଅନ୍ୟ ପଶୁମାନେ ତାକୁ ସାର୍ ଆପଣ କେତେ ସୁନ୍ଦର, ଆପଣ କେତେ ଭଲ, ଆପଣ କେତେ ଇଏ, ଯେ ଟିକେ ଅଟୋଗ୍ରାଫ ଦେଲେ ଟିକେ ଲକ୍ଷ ଭାଇରାଲ କଥା, ଯାହା କହେ ଭାଇରାଲ ହେଇଛ କଥା ହେଇଗଲା, କୋଟିଏ ଲୋକ ଦେଖିବେ ସେଇଟାକୁ, ମାରିବେ, କମେଣ୍ଟ ଦେବେ, ଇଏ କରିବେ ସିଏ କରିବେ, ଭଗବାନ କଥା ନୋ ୱାନ୍ ଇଜ୍ ଦେୟାର, ଭଗବାନ କଥା ଶୁଣିବା ପାଇଁ କେହି ନାହାନ୍ତି, ଅନ୍ୟ କଥା ଶୁଣିବା ପାଇଁ ଲକ୍ଷ ଲକ୍ଷ କୋଟି କୋଟି ଲୋକ ଅଛନ୍ତି, ଭାଇରାଲ ହେଇଗଲା ଭିଡ଼ିଓ, ଭାଇରାଲ ହେଇଗଲା, ଭଗବାନ କଥା ହେ ଏଇଟା ଗୋଟେ କଥା, ଇଏ ମାୟାର ବହିବ, ମାୟା ଏଭଳି ବ୍ୟବସ୍ଥା କରେ, ଚାଷ ଚାଷ ଖେଳାଲା, ବସିକି ଚାରିଜଣ ବସିଲେ, ଆଉ ଚାରିଜଣ ବସିକି ଦେଖିବେ, ଖେଳ ଚାଲିଥିବ, ଆମେ ଯେଉଁଥିରୁ ଶୈଳଶ୍ରୀ ଭାଇ ରହୁଥିଲୁ, ଆସୁ ସକାଳେ ଦେଖିବେ, ସକାଳ ଉଠିଲା ବସିଯାଇଥିବେ, ସତସଙ୍ଗ ଆରମ୍ଭ ହେଇଯାଇଥିବ, ଚାରିଜଣ ବସିଥିବେ, ପୁଣି ଚାରିଜଣ ତା ପାଖରେ ବସିଥିବେ, ପୁଣି ଚାରିଜଣ, ଏବେ ପୁଣି ଦୁଇ ଦଳ ହେଇଗଲେଣି, ଗୋଟେ ଦଳ ଥିଲା ବର୍ତ୍ତମାନ ଦୁଇ ଦଳ ଏକ୍ସପାଣ୍ଡ କରିଗଲାଣି, ଦିନଠୁ ରାତି ପର୍ଯ୍ୟନ୍ତ ଚାଲିବ, ଖେଳ ଚାଲିବ, ମାୟାର ବହିବ, ଭଗବାନ ଭୁଲିଯିବା ପାଇଁ କେତେ ହାଁ, ହେଲେ ଖେଳନ୍ତି ଆଉ ଚୁପଚାପ ଖେଳନ୍ତି ନା, ଏଇ ଡଣ୍ଡେଇକିରି କେତେ କ'ଣ, ହଁ ରଡ଼ି ଛାଡ଼ିକିରି କେତେ କ'ଣ, ହାଁ କ୍ରିକେଟ ଖେଳ ହେଇଗଲା, ଗୋଟେ ବଲ୍ଟେ ପକେଇବେ ଯେ ତାକୁ ବାଇଶ ଜଣ ଲୋକ ଦେଖୁଛନ୍ତି, ସେ ଗୋଟିଏ ଜଣେ ପଲିଟିସିଆନ୍ କହିଲେ, ହଁ ସେ ଜାଣିନାହାନ୍ତି କ୍ରିକେଟ କ'ଣ ଖେଳେ, କହିଲେ ମୁଁ ଯଦି ମିନିଷ୍ଟର ହେଇଯିବି ଗୋଟିଏ ବଲ୍ରେ ଖେଳୁଛନ୍ତି, ମୁଁ ବାଇଶଟା ବଲ୍ ଦେଇଦେବି, ସମସ୍ତଙ୍କୁ ଗୋଟେ ଗୋଟେ ବଲ୍ ଦେଇଦେବି, କ୍ରିକେଟ ଖେଳ ଗୋଟିଏ ବଲ୍ରେ କ'ଣ ଖେଳିବ, ଏଇଭଳି ଭାବରେ ମାୟାର ବାୟୁ କେତେ ପ୍ରକାର ରହିଛି, ଚାଷ ପଶା ଲୁଡ଼ୁ କ'ଣ କ'ଣ ସେଇଟା କୁହନ୍ତି, ଗ୍ୟାମ୍ବଲିଂ, ଗ୍ୟାମ୍ବଲିଂ ପାଶ୍ଚାତ୍ୟ ଜଗତରେ ଗ୍ୟାମ୍ବଲିଂଟା ବେଶୀ, ଯୁଆଡ଼େ ଗଲେ ଗ୍ୟାମ୍ବଲିଂ, ଗ୍ୟାମ୍ବଲିଂ ପାଶ୍ଚାତ୍ୟ ଜଗତରେ, ସୁଆଡ଼େ ସବୁଆଡ଼େ ସେ ଗ୍ୟାମ୍ବଲିଂ, ଆପଣ ଜବରଦସ୍ତି ଗ୍ୟାମ୍ବଲିଂ କରିବେ, ଏଇଭଳି ଭାବରେ ବ୍ୟବସ୍ଥା ମାୟାର ବହିବ, ଯେତେ ଇଏ ହେବ ମାୟାର ବହିବ ସେତେ ବଡ଼ି ବଡ଼ିକା ଯିବ, ଆମକୁ ଭଗବାନଙ୍କୁ ଭୁଲେଇ ନେବ, ତେଣୁ ଇଏ ଯେଉଁ ରହିଛି ଭଗବାନଙ୍କର ଏଇ ଯେଉଁ ଧ୍ୱନି ବୋଲୁଛନ୍ତି କହୁଛନ୍ତି, ଗୋପୀମାନେ ଯେଉଁ ଧ୍ୱନି କହୁଛନ୍ତି, ଏ ଗୋପୀ ଧ୍ୱନି ଆକାଶକୁ ସ୍ପର୍ଶ କରୁଛି, ଭଗବତ ଧାମକୁ ଯାଉଛି, ଆମେ ଭଗବାନଙ୍କ ନାମ ନେଉଛେ, ଏ ଭଗବତ ଧାମକୁ ଯାଉଛି, ଭଗବାନ ଧାମକୁ ଯାଉଛି, ସିଏ ଭଗବାନ ନାମ, ଦିବ୍ୟ ନାମ, ଦିବ୍ୟ ତରଙ୍ଗ, ପ୍ରଭୁପାଦ ମହାରାଜଙ୍କୁ ଯାଇକିରି କୀର୍ତ୍ତନ କଲେ, ଏ ଗୋଲକର ନାମ, ଗୋଲକର ଧାମ, ଗୋଲକର ନାମ ସିଏ କୀର୍ତ୍ତନ କଲେ, ଏମାନେ ଯେଉଁ ମରିକି ରହିଥିଲେ ଅଲମୋଷ୍ଟ ଡାଇଂ, ଯେମିତି ବର୍ତ୍ତମାନ ଅବସ୍ଥା ହେଇଛି ଅଲମୋଷ୍ଟ ଡାଇଂ, ସେଇଭଳି ଅବସ୍ଥା ହେଇଥିଲା ତାଙ୍କର, ଏବଂ ତାଙ୍କର ଜୀବନ ଆସିଲା, ଏ ନାମ ଯେଉଁ ଭଗବାନଙ୍କ ନାମ ଯେତେବେଳେ ଆସିଲା, ଜଣେ ସାଧୁଙ୍କର ଶୁଦ୍ଧ ସାଧୁଙ୍କ ମୁଖରୁ ଯେତେବେଳେ ଆସିଲା ଭଗବାନଙ୍କ ନାମ, ଶୁଦ୍ଧ ନାମ ଆସିଲା, ସେମାନେ ଜାଗ୍ରତ ହେଲେ, ସେମାନଙ୍କ ଚେତନା ଆସିଲା, ହଁ ସେମାନେ ଆନନ୍ଦ ପ୍ରାପ୍ତ ହେଲେ, ଜୀବନରେ ପ୍ରଥମ ତା ପାଇଁ ଜାଣିଲେ ଆନନ୍ଦ କ'ଣ, ଏ ଭୂତ ପ୍ରକୃତି ଯେଉଁ ଆନନ୍ଦ, କିଏ ଆନନ୍ଦ ଇଏ, ତେଣୁ ସେ ଆନନ୍ଦ ପାଇଲେ, ସବୁ ଆସିଲେ ପଛରେ ଦୁଃଖ ଦେଲେ, ଇସ୍କନ ଏଇଭଳି ଭାବରେ ଆରମ୍ଭ ହେଲା, ତେଣୁ ଭଗବାନଙ୍କର ଯେଉଁ ଗୀତ ଗାନ କରୁଛନ୍ତି, ଅରବିନ୍ଦ ଲୋଚନମ ନାମ, ଅରବିନ୍ଦ ଲୋଚନମ ଦିବିସ୍ପୃଶ, ଆକାଶରେ ଯାଇ ପହଞ୍ଚି ଯାଉଛି, ଦଧ୍ନଶ ଖାଲି ଗୀତ ବୋଲୁନାହାନ୍ତି, ଦଧ୍ନି ଦଧିମନ୍ଥନ କରୁଛନ୍ତି, ଦଧ୍ନଂଶ ନିମନ୍ଥନମ ଶବ୍ଦ ମିଶ୍ରିତ, ଏଇ କାର୍ଯ୍ୟ ଭଗବାନ କହିଲେ ନା, କି ଭୋଜନେ କି ଶୟନେ କି ବା ଜାଗରଣେ ଅନିଶ ଚିନ୍ତା କୃଷ୍ଣ ବଳଭଦନେ, ଯେତେବେଳେ ହନୁମାନ କଥା କହୁଥିଲି, ହନୁମାନ କଥା କହୁଥିଲି, ମୁଁ ଏ କଥାଟା ଭୁଲି ଯାଇଥିଲି, ମୋର ତାପରେ ମନେ ପଡ଼ିଲା, ହନୁମାନ ଥରେ ହନୁମାନ ଯାଉଥିଲେ, ଗୋଟେ ଥରେ ଜଣେ ବ୍ୟକ୍ତି କ'ଣ କରୁଛି, ନାରଦମୁନି ଯାଇଥିଲେ ତାଙ୍କୁ ପ୍ରଚାର କଥା ପ୍ରଚାର କରୁଛନ୍ତି, ନାରଦମୁନି ଆମ ଧାରାରେ ସିଏ ଆମର କ'ଣ ପ୍ରପିତାମହ ଭଳି, ସିଏ ଆମ ଗୁରୁଙ୍କର 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 ଏଇଭଳି ଭାବରେ ନାରଦମୁନି ଜଣଙ୍କୁ କହିଲେ, ବାପା ଟିକେ ତୁ ଭଗବାନ ଟିକେ ନାମ ନେଉନୁ, ଗୋଟିଏ ନାମ ନେ ନା, ମୋର ଦେଖୁନୁ ମୋର ସେଡ୍ୟୁଲ୍ ଦେଖିଲେ, ସକାଳୁ ଉଠି ରାତି ପର୍ଯ୍ୟନ୍ତ, ରାତି ବାର ଦିନରେ ଡେରିରେ ଉଠିବୁ, ରାତିରେ ଡେରିରେ ଶୋଇବୁ, ଆମର ଇଏ ଆମର ହେଉଛି କ'ଣ ଆମର ନର୍ମ ହେଉଛି ଏଇଟା, ଦେଖ କେଉଁଠି ମୋର ସମୟ ଅଛି, ଗୋଟେ ମିନିଟ୍ ଫୁର୍ସତ ଅଛି, ନା ଆପଣ ଫୁର୍ସତ ଆଜ୍ଞା ସତ କଥା ତ, ପୁରା ସେଡ୍ୟୁଲ୍ ପ୍ୟାକ୍, କୌଣସି ଗୋଟିଏ ମୁହୂର୍ତ୍ତ ବି ନାହିଁ ଭଗବାନଙ୍କ ନାମ ନେବା ପାଇଁ ବା ତାଙ୍କ ଚିନ୍ତା ଆଗରେ ଭଜନ କରିବା ପାଇଁ, ସେ କହିଲେ ତଥାପି ଅଛି ଗୋଟେ ଜାଗାରେ, ନା କେଉଁଠି ଅଛି ନା ଦେଖିପାରୁନ, ନା ନା ବାଥରୁମ୍ ଯେଉଁ ରହିଛି ଗୋଟେ ପାଞ୍ଚ ମିନିଟ୍ ତୁମର ରହିଛି ବାଥରୁମ୍ ଯିବ, ଦଶ ମିନିଟ୍ ପନ୍ଦର ମିନିଟ୍, ନା ହଁ ନା ସେଇଟା ପରା ଅଛି, ସେଇଠି ଭଗବାନ ନାମ ନେବ ନା, ସେ ବାଥରୁମ୍ ଗଲା ଯେତିକି ସେ ଅଧଘଣ୍ଟା ହେବା ଯେତିକି ସମୟ ହେଲା ସେ ସ୍ନାନ କଲା ଏସବୁ ରହିଛି ଭଗବାନ ନାମ ନେଲା ଆଉ ଠିକ୍ ଅଛି ନେବା ସେ ସମୟଟା ଖାଲି ଯାଇଥିଲା ବେକାର ଯାଇଥିଲା ମୁଁ ଜାଣିପାରୁନଥିଲି ସେ ସମୟଟା ଆଜି ରହିଛି ବୋଲି ମୁଁ ଭଗବାନ ନାମ ନେଲା ହନୁମାନ ବୁଲୁଛନ୍ତି ଚାରିଆଡ଼େ ହେ ନାମ ରାମ 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 ସଦା କେଉଁଠି ଆସିଲା କେଉଁଠି ଆସି ପହଞ୍ଚିଗଲେ ସେ ଘର ପାଖରେ ପହଞ୍ଚିଗଲେ ଘରେ ଦେଖିଲେ ସବୁ ଘରେ ଦେଖିଲେ ରୁମ୍ ଦେଖିଲେ କେଉଁଠି ନାହିଁ ତ କେଉଁଠି ରାମ ନାମ ଆସୁନି କେଉଁଠି ହେଲା ଏକ ଖାଲି ଗୋଟିଏ ରୁମ୍ ରହିଛି ପ୍ୟାକ୍ ହେଇକି ବାଥରୁମ୍ ତାକୁ ରୁମ୍ ବୋଲି କୁହାଯାଉଛି ବାଥରୁମ୍ ହଁ ସେଇଠୁ ଶବ୍ଦ ହେଉଛି ସେ ହନୁମାନ ଅପେକ୍ଷା କଲେ ସେ ଲୋକ ସେ ସମୟରେ ତା ସମୟ ଗ୍ୟାରେଣ୍ଟି ଦେଇଦେଲା ସେଠୁ ଦେଇଦେଲା ବାଥରୁମ୍ ଗଲାବେଳେ ନାମ ନେବ ଅନ୍ୟ ଗୋଟେ ସମୟ ନାହିଁ ନା ପ୍ୟାକ୍ ସବୁ ତେଣୁ ଯେତେବେଳେ ହନୁମାନ ଆସିଲେ ବାହାରିଲେ ସେ ଲୋକ ହନୁମାନ ଗୋଟେ ମୂର୍ଖ ବାହାରିଲେ ଆରେ ମୂର୍ଖ ଭଗବାନ ଏତେ ପବିତ୍ର ସିଏ ପରମ ପବିତ୍ର ଭଗବାନ ତାଙ୍କ ନାମ ତୁ ଅପବିତ୍ର ସ୍ଥାନରେ ନେଉଛୁ କହିକି ମାରିଦେଇକି କ'ଣ ନାରଦ ପୁଣି ଏମିତି କହିଲେ ହନୁମାନ ପୁଣି ଏମିତି କ'ଣ କହିଲେଣି କେଉଁଟା ଠିକ୍ କେଉଁଟା ଭୁଲ ହନୁମାନ ଯାଇ ଯେତେବେଳେ ପହଞ୍ଚିଗଲେ ରାମଚନ୍ଦ୍ର ପାଖରେ ରାମଚନ୍ଦ୍ର ସେ ଯେଉଁଠି ମୁଥ ମାରିଥିଲେ ରାମଚନ୍ଦ୍ର ସେଠି ଇଏ ହେଇଛି ଲାଗିଛି ଚିହ୍ନ ହେଇଯାଇଛି ହନୁମାନ ଦେଇକି କହିଲେ ପ୍ରଭୁ ଆପଣ ନା ମୋତେ ଜଣେ ମୁଥ ମାରିଲେ ନା କ'ଣ ପାଇଁ ନା ସେ ଜଣେ ଭକ୍ତ ଜଣେ ଇଏ କରୁଥିଲେ ବାଥରୁମ୍ରେ ମୋ ନାଁ ନେଉଥିଲେ ତେଣୁ ସେ ତାକୁ ମାରିଲେ ହା ମୁଁ ପରା ସେଇ ଭୁଲ ମାଗିଲେ ହେ ଭଗବାନ ନାମ ହେତାଦୃଶି ତମ କୃପା ଭଗବାନ ମମା ବି ନାମ ନାମ କାରୀ ବହୁଧା ନିଜ ସର୍ବ ଶକ୍ତି ଭଗବାନଙ୍କ ଯେତିକି ଶକ୍ତି ରହିଛି ସବୁ ଶକ୍ତି ରହିଛି ତାଙ୍କ ନାମରେ ତତ୍ରାର୍ପିତା ନିୟମିତ ସ୍ମରଣେନ କାଳ ତଥାପି ସେ ନାମରେ ସେତିକି ଶକ୍ତି ଅର୍ପଣ କଲେ ମଧ୍ୟ କୌଣସି ନିୟମ କୌଣସି କାଳର ପ୍ରତିବନ୍ଧକ ଦେଇନାହାନ୍ତି ହେତାଦୃଶ ତମ କୃପା ଭଗବାନଙ୍କ ହେଉଛି କୃପା ତଥାପି ଦୁର୍ଦ୍ଦେଶ ନିର୍ଦ୍ଦେଶ ମିହାଜନି ନା ଅନୁରାଗ ମୋର ତଥାପି ଆସୁନାହିଁ ଅନୁରାଗ ଆସୁନାହିଁ ଆପଣଙ୍କ କଥାରେ ବା ଆପଣଙ୍କ ନାମରେ ତେଣୁ ଏ ଯେଉଁ ଗାନ କରୁଛନ୍ତି ନିରସ୍ୟତ ଯେନ ଦିଶାମ ମଙ୍ଗଳମ ନିର୍ମମନ୍ଥ ଏ ଯେଉଁ ଦଧି ମନ୍ଥନ କରୁଛନ୍ତି ଗାନ ଗାଉଛନ୍ତି ଭଗବାନଙ୍କ ଗୁଣଗାନ କରୁଛନ୍ତି ଭଗବାନ ନୁହଁ କୃଷ୍ଣ କୃଷ୍ଣ ତାଙ୍କ ପାଇଁ ଭଗବାନ ନୁହଁ ସେ ହେଉଛି ତାଙ୍କ ନିଜର ଲୋକ ଇଏ ହେଉଛି ରାଗାନୁଗା ଭକ୍ତି ରାଗାନୁଗ ଭକ୍ତି ଆମେ ସାଧନ ଭକ୍ତି ସ୍ତରରେ ଅଛେ କୃଷ୍ଣଙ୍କର କ'ଣ ନା ବୃନ୍ଦାବନ କର ଲୀଳା ଧରି ଗୋପବେଶ ସେ ଲୀଳାର ଅନ୍ତ ପ୍ରଭୁ ନାଇଁ ପାୟସେ ଏଇଭଳି ଭାବରେ ଲୀଳା ସବୁ ରହିଛି ଆରମ୍ଭରୁ ଯେତେବେଳେ ଗର୍ଭରେ ଅଛନ୍ତି ସାଥି ଦେବତାମାନେ ଆସି ପ୍ରାର୍ଥନା କରୁଛନ୍ତି ପ୍ରଭୁ ଗର୍ଭସ୍ତୁତି କରିଛନ୍ତି ଏଇଟାକୁ ବ୍ରଜବାସୀମାନେ ବୁଝିନାହାନ୍ତି ବ୍ରଜବାସୀମାନେ ଜାଣୁଛନ୍ତି ଯେ ଆମର ଲାଲା କିନ୍ତୁ ଯେତେବେଳେ ଜନ୍ମ ହେଇଗଲା ପରେ ଜନ୍ମ ନନ୍ଦ କି ଆନନ୍ଦ ଭୟ ଭଗବାନଙ୍କ ଯେଉଁ ଜନ୍ମ ହେଲା ତା ପରଦିନ ନନ୍ଦ ଉତ୍ସବ ସେଇଠୁ ଚାଲିଲା କୃଷ୍ଣଙ୍କ ଲୀଳା ଚାଲିଲା ସେଇ ସମୟରୁ ସେଇ କେତେ ସୁନ୍ଦର ସେ ଦେଖାଯାଉଥିଲା ପୁଅ ପିଲା ଲାଲା ଆମର ସମସ୍ତେ ଆନନ୍ଦରେ ନୃତ୍ୟ କରୁଛନ୍ତି ଯଦି ଏସବୁ ଫିଙ୍ଗା ଫିଙ୍ଗି ହେଉଛନ୍ତି ନୂତନ ବସ୍ତ୍ର ପରିଧାନ କରିଛନ୍ତି ସବୁ ଅଳଙ୍କାର ପରିଧାନ କରିଛନ୍ତି ଏସବୁ ଯେଉଁ ଦାନ କରୁଛନ୍ତି ନନ୍ଦ ମହାରାଜ ଯେଉଁ ଦାନ କରୁଛନ୍ତି ଏଇସବୁ ସେ ଜଣିବ ସେ କହିବ ଏଇଟା ସତ କଥା ନା ଟିକେ ବଢ଼େଇ ଚଢ଼େଇ କହୁଛନ୍ତି ସୁଖଦେବ ଗୋସ୍ୱାମୀ ଜାଣିପାରିଲେ ପରୀକ୍ଷିତ ମହାରାଜଙ୍କ ଭାବକୁ ତେଣୁ ସେ ବା ଅନ୍ୟମାନେ ଯେଉଁ ରହିଛନ୍ତି 60,000 ମୁଣ୍ଡରେ ସେମାନେ ଥିଲେ ତାଙ୍କର ଭାବୁ ସେଥିପାଇଁ ସୁଖଦେବ ଗୋସ୍ୱାମୀ କହିଲେ ଶ୍ଳୋକଟି ହରେ ନିବାସ ଆତ୍ମଗୁଣେଇ ଭଗବାନ ଯେଉଁ ଆସିଲେ ହରି ସେଠି ରହିଲେ ରମା କ୍ରୀଡ଼ନ ଅଭୁନ ରୂପ ଲକ୍ଷ୍ମୀଦେବୀ ସେ ଆସି ବ୍ରଜବାସୀମାନଙ୍କ ସେବା କରୁଛନ୍ତି ସେଠି କ'ଣ ଧନର ଅଭାବ ହେବ ନା କ'ଣ ଆମେ ରାମଜୀଙ୍କର ରହିଛନ୍ତି ଆଉ ରାମଜୀ ରହିଛନ୍ତି ଏଠି ଏଠି କ'ଣ ଧନର ଅଭାବ ହେବ ସ୍ୱୟଂ ଭଗବାନ ରହିଛନ୍ତି ଲକ୍ଷ୍ମୀଦେବୀ ରହିଛନ୍ତି ତାଙ୍କ ପାଖରେ ତାଙ୍କର ସେବା ହେଉଛି ସେଠି କ'ଣ ଧନର ଅଭାବ ହେବ କିନ୍ତୁ ଆମେ ଯଦି ଠିକ୍ ଭାବରେ ସେବା ନ କରିବା ଧନର ଅଭାବ ହେବ ଭଗବାନ ଯଦି ପ୍ରୀତ ହେଇଗଲେ ଆଉ କ'ଣ କିଛି ବାକି ରହିଛି ପାଇବା ପାଇଁ ତେଣୁ ଏଇ ଲୀଳା ସବୁ ବର୍ଣ୍ଣନା କରୁଛନ୍ତି 11 ବର୍ଷ କାଳ ଲୀଳା ଯେଉଁ କଲେ ବୃନ୍ଦାବନ ଲୀଳା ସେ ଲୀଳାକୁ ସବୁ ଗାନ କରୁଛନ୍ତି ଗୋପୀମାନେ ଗାନ କରୁଛନ୍ତି ଉଦ୍ଗାୟନ୍ତି ନିରସ୍ୟତେ ଯେନ ଦିଶାମ ଅମଙ୍ଗଳମ ଯେଉଁ ଅମଙ୍ଗଳ ରହିଛି ଯେନ ଯେଭଳି ଭାବରେ ଆଜି ଯେମିତି ଦିଶାର ଅମଙ୍ଗଳ ରହିଛି ଏ ଭୌତିକ ଜଗତ ହେଉଛି ଅମଙ୍ଗଳ ଜଗତ କେମିତି ଅମଙ୍ଗଳ ଜଗତ ବର୍ତ୍ତମାନ ତ ସମସ୍ତ ପାଖରେ ଅମଙ୍ଗଳ ରହିଛି ନା କରୋନା ଏଇଭଳି ଭାବରେ ଜନ୍ମ ମୃତ୍ୟୁ ଜରା ବ୍ୟାଧି ବହୁତ ପ୍ରକାର ଅମଙ୍ଗଳ ରହିଛି ଅମଙ୍ଗଳ ଜଗତ ଦୁଃଖ ଦୋଷାନୁ ଦର୍ଶନମ୍ ଅମଙ୍ଗଳ ଜଗତ। ତେଣୁ ଏ ଅମଙ୍ଗଳକୁ କେମିତି ଆମେ ପରିବର୍ତ୍ତିତ କରିବା, ଅମଙ୍ଗଳକୁ କେମିତି ମଙ୍ଗଳରେ ପରିଣତ କରିବା। ମଙ୍ଗଳଂ ଭଗବାନ ବିଷ୍ଣୁ ମଙ୍ଗଳଂ ଗରୁଡ଼ ଧ୍ୱଜ ମଙ୍ଗଳଂ ପଣ୍ଡରୀକାକ୍ଷ ମଙ୍ଗଳଂ ପୁରୁଷୋତ୍ତମ ନାହିଁ ଏତେ ଅନ୍ୟ ଶିବ ପନ୍ଥା, ଆଉ କୌଣସି ମଙ୍ଗଳଙ୍କର ପନ୍ଥା ନାହିଁ। ବ୍ରହ୍ମା ତିନି ଥର ସମସ୍ତ ବେଦକୁ କ'ଣ ଅନୁଖ୍ୟା ଅନୁସରଣ କଲେ, ସମସ୍ତ ବେଦକୁ ତିନି ଥର ଜାଣିଲେ, ଇଏ ଏଇ ନିର୍ଣ୍ଣୟରେ ପହଞ୍ଚିଲେ, ଆଉ କୌଣସି ମଙ୍ଗଳକର ପନ୍ଥା ନାହିଁ। ଆମେ କୌଣସି କାରଣରୁ ଆମେ ଅନିନ୍ଦ ନନ୍ଦ ତନୁଜ କିଙ୍କର ପତିତମ ବିଷୟରେ ଭାବ ବୁଧଉ, ଏଇଟା ଅମଙ୍ଗଳମୟ ଜଗତରେ ପ୍ରବେଶ କରିଯାଇଛି କୌଣସି କାରଣରୁ। ଏଥିରେ କୌଣସି ଆଉ କୌଣସି ମଙ୍ଗଳକର ପନ୍ଥା ନାହିଁ। ଏଠି ଗୋଟିଏ ମାତ୍ର ଏକମାତ୍ର ମଙ୍ଗଳକର ପନ୍ଥା ହେଉଛି କ'ଣ କ'ଣ ସେ ଶୋକ ଅଛନ୍ତି ଦ୍ୱିତୀୟ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ, ନହିଁ ଏତେ ଅନ୍ୟ ଶିବ ପନ୍ଥା ବିଶୁତା ସଂସ୍ରୁତା ବି ହଉ, ଏ ଜନ୍ମ ମୃତ୍ୟୁ ଚକ୍ରରେ ଆମେ ପଡ଼ିଯାଇଛେ, ଅମଙ୍ଗଳ ଚକ୍ରରେ ପଡ଼ିଯାଇଛେ। ବାସୁଦେବେ ଭଗବତୀ ତନ୍ନାମ ଗ୍ରହଣାଦି ବି, ଭଗବାନଙ୍କ ନାମ ଗ୍ରହଣ ଛଡ଼ା ଅନ୍ୟ କୌଣସି ଉପାୟ ନାହିଁ, ମଙ୍ଗଳକର ପନ୍ଥା ନାହିଁ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ। ତେଣୁ ଏଇ ଯେଉଁ ଭଗବାନଙ୍କର ନାମ ଗାନ କରୁଛନ୍ତି କୃଷ୍ଣଙ୍କର, ଏ ସମସ୍ତ ଅମଙ୍ଗଳକୁ ଦୂର କରିଦେଉଛି। ଯିଶାମ ଅମଙ୍ଗଳମ ନିରସ୍ୟତ ଜୈନ, ସବୁ ଅମଙ୍ଗଳକୁ ଦୂର କରିଦେବ, ଏଇଟା ଲୋକମାନେ ଜାଣନ୍ତି ନାହିଁ। ତେଣୁ ଏଠି କୁହାଯାଉଛି ଯେ ଉଦ୍ଗାୟତି ନାମ ଇତି ଆନନ୍ଦତ୍ୟକ, ଆନନ୍ଦ ବହୁତ ଆନନ୍ଦ ରହିଛି, କିନ୍ତୁ ଏଇଠି କେହି ଜାଣିପାରିବ ନାହିଁ ଯେ ଭଗବାନ ବିରହରେ ଏଭଳି ରହିଛି ନା। ଏଠି ବିରହ ନାହିଁ, ଏଠି ଆନନ୍ଦ, ଏଠି ମିଳନ ରହିଛି, ମିଳନ ଭାବ ରହିଛି, ନହେଲେ କେମିତି ଆନନ୍ଦରେ ବୋଲିବେ। ଉଦ୍ଗାୟତି ବିଶ୍ୱନାଥ ଚକ୍ରବର୍ତ୍ତୀ କହୁଛନ୍ତି, ଉଦ୍ଗାୟତି ନାମ ଇତି ଆନନ୍ଦ ଦ୍ୟୋତକମ୍, ଆନନ୍ଦରେ ଆନନ୍ଦରେ କେମିତି ସେମାନେ ଗାନ କରୁଛନ୍ତି, ଭଗବାନଙ୍କ ବିରହରେ କେମିତି ଆନନ୍ଦରେ ଗାନ କରୁଛନ୍ତି। ବସ୍ତ୍ରାଳଙ୍କାର କୁଙ୍କୁମା ଲେପ ମଧୁର ଗାନାଦିକମ୍ ବିରହ ନ ଘଟେ ଘଟତ, ଏ ବିରହରେ ଏଭଳି ସବୁ ବ୍ୟବସ୍ଥା ହେଇପାରିବ। ସୁନ୍ଦର ବସ୍ତ୍ର ପରିଧାନ କରିଛନ୍ତି, ଅଳଙ୍କାର ଧାରଣ କରିଛନ୍ତି, କୁଙ୍କୁମ ଧାରଣ କରିଛନ୍ତି, ବିଭିନ୍ନ ପ୍ରକାର ଚନ୍ଦନ ଲେପନ କରିଛନ୍ତି, ମଧୁର ଗାନ ବହୁତ ସୁନ୍ଦର ଗାନ କରୁଛନ୍ତି, ଇଏ ବିରହରେ ହେବ ନାହିଁ, ଏଇଟା ମିଳନରେ ହେବ। ତେଣୁ ଇତ୍ୟତଃ କୃଷ୍ଣ ସଂଯୁକ୍ତ ପ୍ରକାଶ, ଆମେ କହିଥିଲୁ ଯେତେବେଳେ ଉଦ୍ଧବ ଆସିଥିଲେ ସେଠି କୌଣସି କୃଷ୍ଣଙ୍କର ବିରହ କେହି ଅନୁଭବ କରିପାରିନଥିଲେ, ସେଇଟା ସେ ଦେଖିଥିଲେ। ସମସ୍ତେ ଆନନ୍ଦରେ ରହିଛନ୍ତି, ସବୁ ତ ଚାଲିଛି, ଯେଭଳି ମୁଞ୍ଚ ମୁଞ୍ଚ ଏସବୁ ଚାଲିଛା, ଏସବୁ କଥା ଚାଲିଥିଲା, ସବୁ ଆମେ ସେ ବର୍ଣ୍ଣନା କରିଥିଲେ। କୃଷ୍ଣଙ୍କ ବିରହ ସେ ଉପଲବ୍ଧି କରିପାରିନଥିଲେ, ନନ୍ଦଙ୍କ ପାଖରେ ଆସି ପହଞ୍ଚିଲେ ଜାଣିଲେ, କିନ୍ତୁ ବର୍ତ୍ତମାନ ଯେତେବେଳେ ଆସୁଛନ୍ତି କୃଷ୍ଣଙ୍କ ବିରହ ସେ ଦେଖିପାରୁନାହାନ୍ତି, ସବୁଠି ଆନନ୍ଦ ରହିଛି, ଯଦି ମନ୍ଥନ କରୁଛନ୍ତି ଏଭଳି ଭାବେ ଚାଲିଛି। ଇତ୍ୟାଦ କୃଷ୍ଣ ସଂଯୁକ୍ତ ପ୍ରକାଶ ଏବଂ ଉଦ୍ଧବେନ ସାମାନ୍ୟତଃ ରାତ୍ରିନ୍ତେ ବି ଦୁଷ୍ଟ, ଏ ସାମାନ୍ୟ ଭାବରେ ଦେଖିଲେ ତାପରେ ବିରହ ଦେଖିବେ, ଭଗବାନ ଏକାଧାରରେ ଅଛନ୍ତି ନାହାନ୍ତି। ଭଗବାନ ଲୀଳାଟା ବୁଝିବା ଏତେ ସହଜ ନୁହଁ, ଆମେ କହିଦେଇ ଯିବା ସହଜ ନୁହଁ, ଦୁଇଟି ଯାକ ଜିନିଷ ଚାଲିଛି ଏକା ସମୟରେ, ଭଗବାନ ସେଠି ଉପସ୍ଥିତ ରହିଛନ୍ତି ପୁଣି ଅନୁପସ୍ଥିତ ମଧ୍ୟ ରହିଛନ୍ତି, ଏଇଠି ମଧ୍ୟ ଗୁରୁଦେବ ଉପସ୍ଥିତ ଅଛନ୍ତି ପୁଣି ଅନୁପସ୍ଥିତ ଅଛନ୍ତି। ଯେଉଁମାନେ ଆମର ଶ୍ରୀଶ୍ରୀମଦ ଗୌରବନ୍ଧୁ ସେ ମହାରାଜ କହନ୍ତି, ମୁଁ ସବୁବେଳେ ପ୍ରଭୁପାଦଙ୍କ ଠାରୁ ତାଙ୍କର ଗୁରୁଦେବଙ୍କ ଠାରୁ ସେ ସବୁ କଥା ଶୁଣନ୍ତି, ସେ ଅଧ୍ୟାପ୍ୟ ସେହି ଲୀଳା କରେ ଗୌର ରାୟ, କୌନ କ'ଣ ଭାଗ୍ୟବାନ ଦେଖିବାରେ ପାଏ। ଭଗବାନ ଲୀଳା ବର୍ତ୍ତମାନ ମଧ୍ୟ ଚାଲିଛି, କିନ୍ତୁ ଯେଉଁମାନେ ଭାଗ୍ୟବାନ ବ୍ୟକ୍ତି ସେମାନେ ଦେଖିପାରନ୍ତି, ଯେଉଁମାନେ ଭାଗ୍ୟହୀନ ସେମାନେ ଦେଖିପାରିବେ ନାହିଁ। ତେଣୁ ଏବେ ଉଦ୍ଧବେନ ସାମାନ୍ୟତଃ ରାତ୍ରନ୍ତ ବି, ରାତ୍ରି ଯେତେବେଳେ ଅନ୍ତ ହେଇଯାଇଛି ଦୁଷ୍ଟ, ଏଇଟାକୁ ସେ ଦେଖିଲେ। ଯଥା ଦିନାନ୍ତେ ଇତି ଗେୟମ୍, ଯେଉଁଭଳି ଭାବରେ ଯେତେବେଳେ ଆସିଥିଲେ ମଥୁରାରୁ ଆସିକି ସନ୍ଧ୍ୟା ହେଇଯାଇଥିଲା, ସେହି ସମୟରେ ଯେତେବେଳେ ଦେଖିଥିଲେ ବୃନ୍ଦାବନର ଯେଉଁ କ'ଣ ସେ ଯେଉଁ ଗୋଷ୍ଠରୁ ଆସିଲେ ସବୁ ଆନନ୍ଦ ଚାଲିଥିଲା ସେଠି, ସେଇଟା ସେ ଦେଖିଥିଲେ, ବର୍ତ୍ତମାନ ମଧ୍ୟ ସେଇଟା ଦେଖୁଛନ୍ତି, ଆନନ୍ଦ ଦେଖୁଛନ୍ତି, ତାପରେ ଦେଖିବେ ବିରହ, ଏସବୁ କଥା ରହିଛି। ତେଣୁ ଏଠି ଆମର ଏଇଟା କେଉଁ ଶ୍ଳୋକ 46 ନା 46 ଶ୍ଳୋକ, 46 ଶ୍ଳୋକରେ ସନାତନ ଗୋସ୍ୱାମୀ କହୁଛନ୍ତି, ଦଧି ମନ୍ଥନ ମୂଳ ପ୍ରୟୋଜନ ମାହ, ଦଧି ମନ୍ଥନ ଯେଉଁ କରୁଛନ୍ତି ତାର ମୂଳ ପ୍ରୟୋଜନ ହେଉଛି ସେଇଟା। ଦଧି ମନ୍ଥନ କାହିଁକି କରୁଛନ୍ତି ନା, ଉଦିତି ଉଚ୍ଚେଇ ଭଗବାନଙ୍କର କୃଷ୍ଣଙ୍କର ଗୁଣଗାନ କରିବାକୁ ସୁସ୍କୋପ ମିଳିଲା, ଆଉ ତ କିଛି କାମ ନାହିଁ ନା। ଦଧି ମନ୍ଥନ କଲେ ଆବଶ୍ୟକତା ନଥିବ ତ ଦଧି ମନ୍ଥନ କରିବେ କାହିଁକି ନା, କୃଷ୍ଣଙ୍କର ଗୁଣଗାନ କରିବେ ସୁଯୋଗ ମିଳିଲା। ଭଗବତ ଗୀତାରେ ମୋତେ ଭଗବାନ କହିଲେ, ମା ଅନୁସ୍ମାର ଯୁଦ୍ଧ ଚ, ତୁମେ ଯୁଦ୍ଧ କର, ମୋତେ ସ୍ମରଣ କରି ଯୁଦ୍ଧ କର, ମୋତେ ସ୍ମରଣ କରି ଯୁଦ୍ଧ କର। ଅରବିନ୍ଦ ଲୋଚନ, ଅରବିନ୍ଦ ଲୋଚନ କାହିଁକି କୁହାଗଲା, ଆଚାର୍ଯ୍ୟମାନେ ଟୀକାରେ କହିଲେ, ସନାତନ ଗୋସ୍ୱାମୀ କହିଲେ, ସୌନ୍ଦର୍ଯ୍ୟ ତେନ ଯେ ପ୍ରାଧାନ୍ୟନ, ଏଇ ଭଗବାନ ଯେଉଁ ସୌନ୍ଦର୍ଯ୍ୟ ରହିଛି ଏ ପ୍ରାଧାନ୍ୟତା, ଅରବିନ୍ଦ ଲୋଚନ ଏଥିରୁ ତାଙ୍କର ସୌନ୍ଦର୍ଯ୍ୟ ଆମେ ଜାଣିବା, ସୌନ୍ଦର୍ଯ୍ୟା ଗାନମ। ତେଣୁ ଭଗବାନଙ୍କର ଏ ଯେଉଁ ଗାନ କରୁଥିଲେ, ଭଗବାନଙ୍କ ସୌନ୍ଦର୍ଯ୍ୟ ରୂପ ସୌନ୍ଦର୍ଯ୍ୟକୁ ଗାନ କରୁଥିଲେ। ଭଗବାନଙ୍କ ଅନେକ ଲୀଳା ରହିଛି, କିନ୍ତୁ ଏ ଯେଉଁ ଗାନ କରୁଥିଲେ ଭଗବାନ ସୌନ୍ଦର୍ଯ୍ୟ, କେତେ ସୁନ୍ଦର ଭଗବାନ। ବରହା ପିଢଂ ନଟବର ବପୁ କନ୍ୟୋ କନିକାରମ ବିଭୃତବାସ କନକ ପିସ ବୈୟନ୍ତୀ ଚ ମାଳା ରନ୍ଧ୍ରାନ୍ ବେଣୁ ରଧର୍ସୁଦୟା ପୁରୟନ୍ ଗୋପବୃନ୍ଦେଇ ବୃନ୍ଦାରଣ୍ୟ ସୁପଦରମଣମ ପ୍ରାବିଶତ ଗୀତ କୀର୍ତ୍ତି। ବିଭିନ୍ନ ସ୍ଥାନରେ ଭଗବାନଙ୍କର ସୌନ୍ଦର୍ଯ୍ୟ ବର୍ଣ୍ଣନା କରାଯାଇଛି। ଭଗବାନଙ୍କର ଷଡ଼ୈଶ୍ୱର୍ଯ୍ୟ, ସିଏ ଷଡ଼ୈଶ୍ୱର୍ଯ୍ୟ କହିଲେ ଭଗବାନ ଧନ ରହିଛି, ଅସୀମ ଧନ ରହିଛି, ଐଶ୍ୱର୍ଯ୍ୟ ସେ ସମଗ୍ର ବୀର୍ଯ୍ୟ, ଭଗବାନ ଶକ୍ତି ରହିଛି, ଭଗବାନ ଯଶ ରହିଛି, ଭଗବାନଙ୍କ ସୌନ୍ଦର୍ଯ୍ୟ ରହିଛି। ସୌନ୍ଦର୍ଯ୍ୟ କୃଷ୍ଣଙ୍କ ସହିତ ଆଉ ଅନ୍ୟ କୌଣସି ବିଷ୍ଣୁ ତତ୍ତ୍ୱ ସମାନ ହୋଇପାରିବେନି ଚାରୋଟି ଲୀଳାରେ, ଚାରୋଟି କଥାରେ। କ'ଣ ସେଇଟା ନା, ତାଙ୍କ ଲୀଳା, ତାଙ୍କର ବେଣୁ ଲୀଳା ମାଧୁରୀ, ବେଣୁ ମାଧୁରୀ, ରୂପ ମାଧୁରୀ, ତାଙ୍କ ସୌନ୍ଦର୍ଯ୍ୟ, ଏବଂ ଆଉ ଗୋଟିଏ ହେଉଛି ତାଙ୍କ ପ୍ରେମ ମାଧୁରୀ। ଏ ଚାରୋଟିରେ ଅନ୍ୟ କୌଣସି ବିଷ୍ଣୁ ତତ୍ତ୍ୱ ମଧ୍ୟ ସମାନ ହୋଇପାରିବେ ନାହିଁ କୃଷ୍ଣଙ୍କର। ତେଣୁ ଏଠି ଯେଉଁ କହିଲେ ସୁଖଦେବ ଗୋସ୍ୱାମୀ କହିଲେ, ରାଜୀବ ଅରବିନ୍ଦ, ଅରବିନ୍ଦ ଲୋଚନମ, ତାଙ୍କର ସୌନ୍ଦର୍ଯ୍ୟଟାକୁ ଗାନ କରୁଛନ୍ତି। ଅନେକ ପ୍ରକାର ଲୀଳା ରହିଛି କୃଷ୍ଣଙ୍କର, 11 ବର୍ଷ କାଳରେ ଲୀଳା ରହିଛି, କିନ୍ତୁ ସେସବୁ ଲୀଳା ସେ ସମୟରେ ଗାନ କରୁନଥିଲେ, ସେ ଗାନ କରୁଥିଲେ ଭଗବାନଙ୍କ ସୌନ୍ଦର୍ଯ୍ୟ, କେତେ ସୁନ୍ଦର ଦେଖିବା ପାଇଁ ସିଏ, ତାଙ୍କର ମୁଖ ସୁନ୍ଦର, ତାଙ୍କର କର୍ଣ୍ଣ ସୁନ୍ଦର, ତାଙ୍କ ନାସିକା ସୁନ୍ଦର, ତାହା ନନ୍ଦ କହିଲେ ନା, ମୁଁ ଦେଖିବି ତାର ମୁଖ ସୁନ୍ଦର, ମୁଖକୁ ଦେଖିବି, ନାସିକାକୁ ଦେଖିବି, ତାର କପଡ଼ ଦେଖିବି, କି ସୁନ୍ଦର। ଗୋଟେ ପୁରୁଷ ଗୋଟେ ସ୍ତ୍ରୀର ସୌନ୍ଦର୍ଯ୍ୟରେ ଆକର୍ଷିତ ହୋଇଯାଉଛି, ଗୋଟେ ସ୍ତ୍ରୀ ଗୋଟେ ପୁରୁଷର ସୌନ୍ଦର୍ଯ୍ୟରେ ଆକର୍ଷିତ, ରୂପ ସୌନ୍ଦର୍ଯ୍ୟରେ ଆକର୍ଷିତ ହୋଇଯାଉଛି। ଇଏ ଭଗବାନଙ୍କ ସୌନ୍ଦର୍ଯ୍ୟର କ'ଣ କାଣିଚାଏ ନୁହଁ, ଇଏ କ'ଣ ସୌନ୍ଦର୍ଯ୍ୟ, ଏ କି ସୌନ୍ଦର୍ଯ୍ୟ, ଯେଉଁମାନେ ବିଦ୍ୱାନ ବ୍ୟକ୍ତି ସେମାନେ ଜାଣନ୍ତି କି ସୌନ୍ଦର୍ଯ୍ୟ ଏଇଟା, ଯେଉଁ ରହିଛି ବିଷ୍ଟା କୋଳ ଗୋଟେ, ଏଇଟାକୁ ସେମାନେ ହେଇ କେତେ ସୁନ୍ଦର, କେତେ ଗୀତ ଗାନ କରାଯାଉଛି, କେତେ ନୋବେଲ ପ୍ରାଇଜ୍ ପାଉଛନ୍ତି, କେତେ କେତେ ଆତ୍ମହତ୍ୟା କରି ପକାଉଛନ୍ତି, କେତେ କ'ଣ ହେଇଯାଉଛି ସାରା ପୃଥିବୀ ପାଇଁ, ଏଇ ସବୁ ଚାଲିଛି। ଯେଉଁଥିରେ ସୌନ୍ଦର୍ଯ୍ୟ ନାହିଁ ସେଇଟା ଗାନ କରାଯାଉଛି, ଆଉ ଯାହାର ସୌନ୍ଦର୍ଯ୍ୟ ରହିଛି ତାଙ୍କ କଥା କ'ଣ କହିବା, ଭଗବାନଙ୍କର ସଚ୍ଚିଦାନନ୍ଦ ଘନ ସୌନ୍ଦର୍ଯ୍ୟ ରହିଛି। ବିଶେଷ ଭାବରେ ସୌନ୍ଦର୍ଯ୍ୟଟାକୁ ଗାନ କରାଯାଉଥିଲା, ସନାତନ ଗୋସ୍ୱାମୀ କହୁଛନ୍ତି ପ୍ରାଧାନ୍ୟନ ସୌନ୍ଦର୍ଯ୍ୟ ଗାନ। ଆଉ ବହୁତ ଲୀଳା ଅଛି ଭଗବାନଙ୍କର କୃଷ୍ଣଙ୍କର, କିନ୍ତୁ ଏଇ ସୌନ୍ଦର୍ଯ୍ୟ କେତେ ସୁନ୍ଦର ସେ ଦେଖିବା ପାଇଁ, ଛୋଟ ପିଲା ହେଲେ କ'ଣ ହେବ, କେତେ ସୁନ୍ଦର, କଳା ହେଲେ କ'ଣ ହେବ, ବହୁତ ସୁନ୍ଦର ସିଏ, କେତେ ଘନ, ଯେମିତି ଆକାଶରେ ଯେଉଁ ବାଦଲ ଦେଖିଲେ ମୟୂର ନୃତ୍ୟ କରେ, ବାଦଲଟା କଳା କିନ୍ତୁ ମୟୂରକୁ ବହୁତ ଆନନ୍ଦ ଲାଗେ, ତାର ସୌନ୍ଦର୍ଯ୍ୟରେ ସେ କ'ଣ ଆକର୍ଷିତ ହୋଇଯାଏ, ନୃତ୍ୟ କରେ, ତାହାର ଯେଉଁ ରହିଛି ସୌନ୍ଦର୍ଯ୍ୟ ରହିଛି ସେଇଟା ପ୍ରକାଶିତ ହୋଇଯାଏ। ମୟୂର ଯେତେ ନୃତ୍ୟ କରେ ତାର ପଙ୍ଖ ସବୁ ମେଲିଯାଏ, ମେଲିଗଲେ ସେ ସୁନ୍ଦର ଦେଖାଯାଏ। ଭଗବାନ ଏଭଳି ସୃଷ୍ଟି କରିଛନ୍ତି, ପକ୍ଷୀମାନଙ୍କୁ ଯେ ରାଜା କୁହାଯାଏ, ମୟୂର ପକ୍ଷୀମାନଙ୍କ ରାଜା, ଅବଶ୍ୟ ଗରୁଡ଼ ହେଉଛନ୍ତି ପକ୍ଷୀମାନଙ୍କର ଶ୍ରେଷ୍ଠ ପକ୍ଷୀମାନ ବୈନତ ପକ୍ଷୀନାମ, ପକ୍ଷୀମାନଙ୍କ ଭିତରେ ମୁଁ ହେଉଛି ବୈନତେୟ ବା ଗରୁଡ଼, ଭଗବାନଙ୍କୁ ଜଣେ ବିଭୂତି। କିନ୍ତୁ ସୁନ୍ଦର ଦେଖିବା ପାଇଁ ଗଲେ ପକ୍ଷୀମାନଙ୍କ ଭିତରେ ସୁନ୍ଦର ଦେଖିବା ପାଇଁ ମୟୂର ହେଉଛି ବହୁତ ସୁନ୍ଦର, ଜାତୀୟ ପକ୍ଷୀ କରାଯାଇଛି। କଥା ଅଛି, ଗୋଟେ କଥା ରହିଛି, ମୟୂର ଗୋଟେ ଚାଲିଥିଲା କମ୍ପିଟିସନ ଚାଲିଥିଲା, କିଏ ସୁନ୍ଦର, ମୋର ତ ଏମିତି ସୁନ୍ଦର, କିନ୍ତୁ ସିଏ ତଥାପି ଡ୍ରେସ୍ କଲା, ଏମିତି ସୁନ୍ଦର ଡ୍ରେସ୍ କଲା ଯେ ସମୟ ପଳେଇଗଲା, ପେଚା ଆସିକି ରାଜା ହେଇଗଲା। ଟାଇମ୍ରେ କଲେ ହେବ ନା, ଆଉ ଆମର 7:30 ଟାଇମ୍, ତମେ କହିବ ନା ମୁଁ 8ଟାରେ କରିବି, ଆଉ କ'ଣ ତାକୁ ଭାଗବତ କଥା ଆରମ୍ଭ ହେଇଛି, ଗୋଟେ ଥର ସେମିତି ହେଇଥିଲା, ଆଠଟା ପର୍ଯ୍ୟନ୍ତ ଦର୍ଶନ ଆଳତି ହେଲା ନାହିଁ, ମୁଁ କଥା ଆରମ୍ଭ କରିଦେଲି, ସେଥିପାଇଁ ସେ ପୂଜାରୀଜୀ ମୋ ଉପରେ ବହୁତ ବିରକ୍ତ ହେଇଗଲେ ବା ମନ ଦୁଃଖ କରିଥିବେ, ଆଉ ତୁମେ ଟାଇମ୍ ଦିଆଯାଇଛି ନା, ଆଉ ତୁମେ କହିବ ନା ଆମେ ତ ଭୁଲିବୁ, ତୁମେ ପରୀକ୍ଷା ଯାଉଛି ଘଣ୍ଟାକରେ ପରୀକ୍ଷା ଦେବ, ତୁମେ ମୁଁ ଦୁଇ ଘଣ୍ଟାରେ କରିବି, ଯିବ ଆଲାଉ କରାଯିବ, ହାତକୁ ଛଡ଼େଇକି ନେଇଯିବେ ସବୁ, ଟାଇମ୍ ପ୍ରଭୁପାଦ ମାର ଟାଇମ୍ ବ୍ୟବସ୍ଥା କରିଛନ୍ତି, ସେଇ ଅନୁସାରେ ଆମେ କରିବା ଯେତିକି ହେଇପାରିବ। ତେଣୁ ଇଏ ଭଗବାନଙ୍କ ସୌନ୍ଦର୍ଯ୍ୟକୁ ଗାନ କରାଯାଉଛି, ସୌନ୍ଦର୍ଯ୍ୟ ଗାନ ଏବଂ ପ୍ରେମଣୋଚ୍ଚେଇ ଗାନ ତାସଂ ବାହୁଲ୍ୟା, ଏଇ ପ୍ରେମ ରହିଛି ତାଙ୍କର, କେତେ ପ୍ରେମ ରହିଛି, ମାଧୁର୍ଯ୍ୟ ପ୍ରେମ ତାଙ୍କ ମାଧୁର୍ଯ୍ୟ ପ୍ରେମ ପ୍ରକାଶିତ ହେବ ପର ଶ୍ଳୋକରେ, ପର ଅଧ୍ୟାୟରେ ମାଧୁର୍ଯ୍ୟ ଭାବ ଆସିବ, ରୂଢ଼ ଭାବ ମହାଭାବ ପ୍ରକାଶ ହେବ। ତେଣୁ ପ୍ରେମ ଉଚ୍ଚେଇ ଗାନ ତାସାଂ, ଉଚ୍ଚ ସ୍ୱରରେ ଗାନ କରୁଛନ୍ତି ଭାଗବତଙ୍କ, ଗୋଟେ ଶ୍ଳୋକ ଅଛନ୍ତି ମହାପ୍ରଭୁ କଥା କହିଥିଲେ ପ୍ରକାଶାନନ୍ଦ ସରସ୍ୱତୀଙ୍କୁ, ଯେ ଭଗବାନଙ୍କ ଯେଉଁ ଶ୍ଳୋକ ରହିଛି ଗାଁ, ସେମାନେ ଗାନ କରନ୍ତି ଉଚ୍ଚ ସ୍ୱର, ଏବଂ ବ୍ରତ ସ୍ୱପ୍ରିୟ ନାମ କୀର୍ତ୍ତିଆ ଜାତାନୁରାଗ ଦୂତଚିତ୍ତ ଉଚ୍ଚେଇ ଅସତ୍ୟତି ରୋଦିତି ରହୁଛି ଗାୟତି ଉନ୍ମାଦ ନୃତ୍ୟତି ଲୋକବାହ୍ୟ, ଏକାଦଶ ସ୍କନ୍ଧରେ ନବଜଗନ୍ଧରେ ଏ ଶ୍ଳୋକଟି କହିଛନ୍ତି। ଭଗବାନଙ୍କର ଇଏ ଭକ୍ତଙ୍କର ଇଏ ହେଉଛି ବ୍ରତ, ଭଗବାନ ତାଙ୍କ ପ୍ରିୟଙ୍କର ନାମ ଗାନ କରିବେ, ସ୍ୱପ୍ରିୟ ନାମ କୀର୍ତ୍ତି, ଜାତାନୁରାଗ ତାଙ୍କର ଅନୁରାଗ ଆସିବ, ସେ ଦୂତ ଚିତ୍ତ ହେଇଯିବ, ବହୁତ ଉଚ୍ଚ ସ୍ୱରରେ ଗାନ କରିବେ, ସେତେବେଳେ ସେ ଦେଖିବେନି ଅନ୍ୟମାନେ କ'ଣ ଚିନ୍ତା କରିବେ କ'ଣ କରିବେ, ଇଏ କ'ଣ ଏମିତି ପାଗଳ ଭଳିଆ ହେଉଛି, କିଛି ଚିନ୍ତା ନାହିଁ, ସେମାନେ ନୃତ୍ୟ କରୁଥିବେ। ଆମେ ଥରେ ଯେତେବେଳେ ଏ ଧାରକୁ ଆସିନଥିଲୁ, ମୁଁ ସେତେବେଳେ କୋରାପୁଟ ଥିଲି, ଜୟପୁର ଥିଲି, ଜୟପୁର ଥିଲାବେଳେ ଆମେ ଗୋଟେ ପିକନିକ୍ କରିବାକୁ ଯାଇଥିଲୁ, ଜୟପୁର ତ ସବୁ ପାହାଡ଼ିଆ ଜାଗା, ସବୁ ପିକନିକ୍ର ଜାଗା, ଆମେ ଯାଇଛୁ ସେଠି ସବୁ ଗୋଟେ ଗୋଟେ କାର୍ ଗୋଟେ ଓହ୍ଲେଇଲେ, ଗୋଟେ ଗ୍ରୁପ୍ ଓହ୍ଲେଇକି ସେଠି ନୃତ୍ୟ କଲେ, ନୃତ୍ୟ କଲେ ସବୁ ଘେରିଗଲେ, ତା ଚାରିପଟେ ଘେରିଗଲେ ସବୁ, କ'ଣ ଏଇ ଗୀତ କରୁଛନ୍ତି, ନୃତ୍ୟ କରୁଛନ୍ତି, ଗୀତ ଗାଉଛନ୍ତି, ନୃତ୍ୟ କରୁଛନ୍ତି, ସେଇ ଏଇ କୃଷ୍ଣ ପାର୍ଟି ହେବା ଆମରି ପାର୍ଟି ଆର୍ କିଏ ହେଇଥିବେ, ସେତେବେଳେ ମୁଁ ଏ ପାର୍ଟିକି ଆସିନଥିଲି, ମୋର ଅଲଗା ପାର୍ଟି ଥିଲା, ପାର୍ଟି ଚେଞ୍ଜ କରିଦେଲି, ମୁଁ ଏ ପାର୍ଟିକୁ ପଳେଇ ଆସିଲି, ସେ ପାର୍ଟି ଛାଡ଼ିଦେଲି। ତେଣୁ ସେମାନଙ୍କର ହିସାବ ନାହିଁ, ଏମାନେ କ'ଣ ଭାବିବେ କ'ଣ ଚିନ୍ତା କରିବେ, ଜାତାନୁରାଗ ହସତ୍ୟତି ରୋଦିତି ଲୋକ ବାହ୍ୟ, ସେମାନେ ଚିନ୍ତା କରିବେନି, ଇଏ କ'ଣ ଚିନ୍ତା କରିବ, ଏ ଲୋକଟା କ'ଣ ଚିନ୍ତା କରିବ ମୋ ବିଷୟରେ, ଲାଜ ଆସିବନି ସେଠି, ଲାଜ ଛାଡ଼ିଦେବେ। ତେଣୁ ଗୋପୀମାନେ ମଧ୍ୟ ସେଇଭଳି ଭାବରେ, ଏବଂ ପ୍ରେମ ଉଚ୍ଚ ଗାନ ତାସଙ୍ଗ ବାହୁଲ୍ୟାଚ ଗୀତ ଧ୍ୱନି ବ୍ୟାପକତ୍ୱକ୍ତ ଅତଏବ ଦିବସ ଦିବମ, ଏତେ ଗାନ କଲେ ସ୍ୱର୍ଗ ଲୋକମାନେ କ'ଣ ଆକାଶକୁ ଛୁଇଁଗଲା, ଦିବମ ସ୍ପୃଶ୍ୟତ, ଦିବମ କହିଲେ ଦେବଲୋକକୁ ପଳେଇଗଲା ତାଙ୍କର ଗାନ, ଏବଂ ନିର୍ମନ୍ଥନମ କହିଲେ ନିରନ୍ତର ବିଲୋଡ଼ନମ ଚ ନିରନ୍ତର ବିଲୋଡ଼ନମ, ଆଉ ରେଷ୍ଟ ନାହିଁ, ଶରୀର କ'ଣ ଝାଳ ବୋହିଲାଣି କ'ଣ ହେଲାଣି କଷ୍ଟ ବୋଲି ତାଙ୍କୁ ଜଣାପଡ଼ୁଛି, ସେ ତ ଭଗବାନଙ୍କ ଚିନ୍ତାରେ ରହିଛନ୍ତି, କୃଷ୍ଣଙ୍କର ଚିନ୍ତାରେ ରହିଛନ୍ତି, ତାଙ୍କ ଶ୍ରମ କ'ଣ ଜାଣିବ ଲାଗିବ, କ'ଣ ଶ୍ରମ କ'ଣ ହେଲା ଜାଣିପାରିବେ ନାହିଁ, ନିରନ୍ତର ସେଥିପାଇଁ ବ୍ୟବହାର କରାଗଲା। ନିର୍ମନ୍ଥନମ, ନିର୍ମନ୍ଥନମ କହିଲେ ନିରନ୍ତର ମନ୍ଥନ ଚାଲିଛି, ନି ଶବ୍ଦ ହେଉଛି ନିରନ୍ତର, ନିରନ୍ତର ହଁ ଟିକିଏ ରେଷ୍ଟ ନେଇଯିବା, ଟିକିଏ ରେଷ୍ଟ ନେଇଯିବ ନା, ନିରନ୍ତର ଚାଲିଛି ଭଗବାନଙ୍କର, କୃଷ୍ଣଙ୍କର ଗୁଣଗାନ କରୁଛନ୍ତି, ସେ ଆନନ୍ଦ ରହିଛି, ଇଏ କଷ୍ଟ ସେମାନେ ବୁଝିପାରିବେ ନାହିଁ ଜାଣିପାରିବେ ନାହିଁ, କଷ୍ଟ ହେଉଛି ବୋଲି ଶରୀରରୁ କଷ୍ଟ ହେଉଛି ବୋଲି, ଶରୀରରୁ ବାହାରି ପଡ଼ିଲା ସ୍ୱେଦ ବାହାରି ପଡ଼ିଛି, ଝାଳ ବାହାରି ପଡ଼ିଛି, କିନ୍ତୁ ତାଙ୍କୁ ଜଣାପଡ଼ୁନି କଷ୍ଟ ହେଉଛି ବୋଲି। ତେଣୁ ନିର୍ମନ୍ଥନ ନିରନ୍ତର ବିଲୋଡ଼ନମ ଛକାରା ଛ ଶବ୍ଦ ବ୍ୟବହାର କରାଯାଇଛି, ଉଦ୍ଗାୟନ୍ତିନାମ ଅରବିନ୍ଦ ଲୋଚନମ ପ୍ରଜାଘରଣା ଦିବସ୍ପୃଶ ଧ୍ୱନି ଦଧ୍ନଶ୍ଚ, ଚଟା କାହିଁ ଲାଗିଲା, ପ୍ରତି ଶ୍ଳୋକେ ପ୍ରତି ଅକ୍ଷରେ ନାନା ଅର୍ଥ କହେ, ଏ ଛ ଶବ୍ଦରେ ମଧ୍ୟ ଅନେକ ଅର୍ଥ ଆସିବ, ସନାତନ ଗୋସ୍ୱାମୀ ଚଟାକୁ ଧରିଲେ, କାହିଁକି ଚ କହିଲେ ସୁଖଦେବ ଗୋସ୍ୱାମୀ, ଚ କ'ଣ ନ କହିଥିଲେ କହିନଥାନ୍ତା, ଦଧିଶ୍ଚ ଚ ଶବ୍ଦ କାହିଁ କହିଲେ, ଚକାରା କଙ୍କଣ ଦେଶା ଶବ୍ଦ ମିଶ୍ରିତା, କଙ୍କଣରୁ ଯେଉଁ ଶବ୍ଦ ଆସୁଛି ଏ ଶବ୍ଦଟାକୁ ମଧ୍ୟ ପ୍ରକାଶିତ ହେଇନାହିଁ, ସେ ଶବ୍ଦଟା ମଧ୍ୟ କୁହାଯାଉଛି, ଚ ଶବ୍ଦରେ ଶବ୍ଦଟା ଆସୁଛି, ଚ ଶବ୍ଦରେ ଶବ୍ଦଟା ଆସୁଛି, ଯେଉଁ ଇଏ ହେଉଛି ଏଠୁ ଆସିବ, ଶବ୍ଦଟା ଅଟୋମେଟିକ୍ ଆସିବ, ବାଇ ଡିଫଲ୍ଟ ଶବ୍ଦଟା ଆସିବ, କିନ୍ତୁ ଚ ଶବ୍ଦ କହିଦେଲେ ଆଉ ଶବ୍ଦ ଯଦି କହିବାକୁ ପଡ଼ିଲା ନାହିଁ, ଚ ମାନେ ଏ ଯେଉଁ ଶବ୍ଦ ଆସୁଛି କଙ୍କଣ ଇତ୍ୟାଦି ଝୁଣୁ ଝୁଣୁ ହେଉଛି, ସେ ଶବ୍ଦ ଆଉ ଚ ଶବ୍ଦରେ କହିଦେଲେ ଶବ୍ଦ ମିଶ୍ରିତା, ନିରସ୍ୟତେ ନିରସ୍ୟତେ ଅର୍ଥ କ'ଣ, ନିଶେଷତୟା ଦୂରତଃ କ୍ଷିପତେ, ସବୁ ଯେଉଁ ଅମଙ୍ଗଳ ଅଛି ସବୁ ଧରିକି ଫିଙ୍ଗିଦେବେ, ବାହାରକୁ ଫିଙ୍ଗିଦେବେ, ଯେତେ କରୋନା ଫରୋନା ଅଛି ସବୁ ଫିଙ୍ଗିଦେବେ ବାହାରକୁ, ଯେତେ ଅମଙ୍ଗଳ ଅଛି ସବୁ ଫିଙ୍ଗିଦେବେ। ନିରସ୍ୟତେ ଦିଶାମ ଅମଙ୍ଗଳମ, ଦଶ ଦିଶ ରହିଛି, ଦଶ ଦିଶ, ପୂର୍ବ ପଶ୍ଚିମ ଉତ୍ତର ଦକ୍ଷିଣ, ତାପରେ ଉପର ତଳ ଚାରି କୋଣ, ମୈରୁତ ନୈରୁତ ଇତ୍ୟାଦି ସବୁ ବାୟୁ ଅଗ୍ନି ଏସବୁ ରହିଛି ଦଶ ଦିଶା। ଦଶ ଦିଶାର ଅମଙ୍ଗଳକୁ ଦୂର ଫିଙ୍ଗିଦେବ, ସେଇଟା ବାହାରକୁ ଫିଙ୍ଗିଦେବ। ମଙ୍ଗଳ ଅମଙ୍ଗଳ ମଲି ମଲି କହିବି ଦୌଡ଼ିବ ନାହିଁ, ଭଗବାନ ଗୁଣଗାନ ହେଉଛି। ଏଇଭଳି ଭାବରେ ଯାଉଛନ୍ତି କିଏ ଉଦ୍ଧବ ଯାଉଛନ୍ତି, ବର୍ତ୍ତମାନ ଶୌଚ ସ୍ନାନ ଶୌଚ କରିବେ, ତାପରେ ପୁଣି ଅନ୍ୟ କଥା ଆସିବ। ଆମର କିନ୍ତୁ ସମୟ ହୋଇଗଲା, ଆମର କଥା ଗୋଟେ ବିଶ୍ରାମ ଦେବା। ଜୟ ଶ୍ରୀ ଭାଗବତମ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସ୍ୱାମୀ ଗୌର ଭକ୍ତ କି ଗାଇ ଗୋଟମାନନ୍ଦେ। ସାଧାରଣତଃ ଯେଉଁ ଆମର ଯେଉଁ ମାନେ ଇଏ କରନ୍ତି କ'ଣ, ସାବଧାନ ବିଶ୍ରାମ, ସାବଧାନ ବିଶ୍ରାମ ଏମିତି କରନ୍ତି ନା, ସେମିତି ଆମେ ଆପଣମାନେ ନେଇଯାଇଥିଲୁ ନନ୍ଦଗ୍ରାମକୁ, ବର୍ତ୍ତମାନ ଆପଣ କହିବୁ ଆଉ ଏଠି ପଳେଇ ଆସନ୍ତୁ କେଉଁଠିକି ରଘୁନନ୍ଦନ ରଘୁନନ୍ଦନ ଫେସବୁକ୍ କି ଯାଏ।